देवाय ଆପଣଙ୍କ ବ୍ୟବହାର କରାଯାଇଛି ମାନେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି ଚୁକୋପହ। ତେଣୁ ଏଠି ଭୀଷଣ ଚକ୍ରବର୍ତ୍ତୀ କହୁଛନ୍ତି କୃଷ୍ଣ ନାତେଭ୍ୟ ବି ଚୁକୋପ ଇତି ଇନ୍ଦ୍ରସ୍ୟ ମୌଢ଼ କୃଷ୍ଣନାଥ ସେ ଖାଲି ଉପମାନଙ୍କ ନାଥ ତା ନୁହଁ ସେ ସମସ୍ତଙ୍କ ନାଥ ହେ ନାଥ ନାରାୟଣ ହରେ ସମସ୍ତଙ୍କର ସେ ନାଥ ଇନ୍ଦ୍ରଙ୍କର ମଧ୍ୟ ସେ ନାଥ ସେ ଭୁଲିଗଲେ ଏ ତାଙ୍କର ମୂର୍ଖତା ମୌଢ଼ ତା କୋପଶ୍ଚ ବୈଫଲ୍ୟମ ପ୍ରଥମତଃ ଏବଂ ଦର୍ଶିତ ଯିଏ ସମସ୍ତଙ୍କ ନାଥ ଉପମାନଙ୍କର ଯେ ନାଥ ତାଙ୍କ ଉପରେ ଯଦି ଆମେ କୃପା କୋପ କରିବା ଉପମାନଙ୍କ ଉପରେ କୃପା କରିବା ସେ କୋପ କରିବା କ୍ରୋଧ କରିବା ସେ କ'ଣ କ୍ରୋଧ ମୂଲ୍ୟ କ'ଣ ଅଛି ବୈଫଲ୍ୟ କେବଳ ବିଫଳ ହିଁ ହେବ ଏ ପ୍ରଥମରୁ ଏଇଟା ଦର୍ଶିତ କରାଯାଉଛି ଇନ୍ଦ୍ରଙ୍କ କୋପରେ କ'ଣ ସବୁ କରିବୁ ଶୁଣିବା ଆମେ ହରିଶ୍ରୀ କହୁଛନ୍ତି କଂସ ଇନ୍ଦ୍ର ପୂଜା କରୁନାହିଁ କିନ୍ତୁ ତାଙ୍କ ଉପରେ କ୍ରୋଧ ନାହିଁ ତାଙ୍କ ଉପରେ ତାଙ୍କୁ ସେ ପ୍ରଣାମ କରିକି ଯାଉଛୁ କଂସକୁ କିନ୍ତୁ କୃଷ୍ଣ ବନ୍ଦ କରିଦେଲେ କୃଷ୍ଣଙ୍କ ଉପରେ କ୍ରୋଧ କଂସ ଉପରେ କ୍ରୋଧ ନାହିଁ କଂସ ଉପରେ ଭୟ କଂସକୁ ଭୟ କରିଦେଉଛନ୍ତି ଯାହା ହଉ ଯଦେକ ଭଗବାନ ଅୟଂ ଭୂମି ଭବତ୍ୟାହଂ ସର୍ବଧ ସହସ୍ର ଭଗବାନ ଇତି ପ୍ରଥିତ କୀର୍ତ୍ତି ରଶ୍ମି ସ୍ଫୁଟମ୍ ଇନ୍ଦ୍ରଙ୍କର ଯେଉଁ ଘଟଣା ହେଇଥିଲା ଯେ ଇନ୍ଦ୍ର କ'ଣ କରିଥିଲେ ନା ଯେଉଁ ରହିଛନ୍ତି ଅହଲ୍ୟା ଅହଲ୍ୟାଙ୍କୁ ଯାଇକରି ଅହଲ୍ୟାଙ୍କ ପତି ଗୌତମ ବେଶ ଧାରଣ କରି ଅହଲ୍ୟାଙ୍କ ସହିତ ସଙ୍ଗ କରିଥିଲେ ତେଣୁ ଗୌତମ ଋଷି ଯେତେବେଳେ ଜାଣିଲେ ତାଙ୍କୁ ଅଭିଶାପ ଦେଇଥିଲେ କହିଲେ ତୁମର ସହସ୍ର ଭୋଗ ହେଇଯାଉ ସହସ୍ର ଯୋନି ହେଇଯାଉ ତୁମ ଶରୀରରେ ଏଇଭଳି ଭାବରେ ତାଙ୍କୁ ଅଭିଶାପ ଦେଇଥିଲେ ତେଣୁ ବର୍ତ୍ତମାନ ଇନ୍ଦ୍ର ଚିନ୍ତା କରୁଛନ୍ତି ସିଏ ଗୋଟିଏ ଭଗବାନ ମୁଁ ତ ହଜାର ଭଗବାନ ତାପରେ ସେ ପ୍ରାର୍ଥନା କରିବାର ସେ ଯୋନି ସବୁ ହେଇଗଲା ଚକ୍ଷୁ ହେଇଗଲା ସହସ୍ରାକ୍ଷ ସହସ୍ରାକ୍ଷରେ ପରିଣତ ହେଇଗଲେ ସିଏ ତେଣୁ ହର୍ଷୀ କହୁଛନ୍ତି ଯଦ୍ ଏକ ଭଗବାନ ଅୟଂ ଭୂମି ଭବତି ଅହଂ ସର୍ବଥ ସହସ୍ର ଭଗବାନ ଅଛି ମୋର ହଜାର ହଜାର ମୁଁ ଭଗବାନ ମୋର ଭୋଗ ରହିଛି ଇଏ ଗୋଟେ ସାମାନ୍ୟ ଜଣେ ଭଗବାନ ମୁଁ ତ ହଜାର ଭଗବାନ ତେଣୁ ଇତିସ୍ମୟ ମହାତ୍ମ ଇଏ ତାଙ୍କର ବହୁତ ଅନ୍ଧକାର ଭିତରେ ରହିଛନ୍ତି ଘୋର ଅନ୍ଧକାର ଭିତରେ ରହିଛନ୍ତି ଜାଣିପାରୁନାହାନ୍ତି ଭଗବାନ କିଭଳି ବସ୍ତୁ ସହସ୍ର ଆଖି ହେଇକରି ମଧ୍ୟ ସେ ଦେଖିପାରୁନାହାନ୍ତି ଅନ୍ୟମାନଙ୍କ କଥା କ'ଣ କହିବା ସହସ୍ରାକ୍ଷ ସେ ଆମେ ଦୁଇ ଅକ୍ଷରେ କ'ଣ ବୁଝିବା ଭଗବାନଙ୍କୁ କ'ଣ ଦେଖିବା ସହସ୍ରାକ୍ଷ ହେଇକି ମଧ୍ୟ ସେ ଜାଣିପାରୁନାହାନ୍ତି ଭଗବାନଙ୍କୁ ତାଙ୍କର କ୍ରୋଧ ଆରମ୍ଭ ହେଇଗଲା କ୍ରୋଧରେ କ'ଣ ନ କରନ୍ତି ଶୁଣିବା ଆମେ ତେଣୁ ଗଣନ ସମ୍ବର୍ତ୍ତକ ନାମ ମେଘାନାମ ଚାନ୍ତକାରିଣା ଇନ୍ଦ୍ର ପ୍ରାଚୋଦୟ କ୍ରୋଧ ବାକ୍ୟଂ ଚାହେ ସମାନ୍ୱିତ ଗଣନ ସମ୍ବର୍ତ୍ତକ ନାମ ବର୍ତ୍ତମାନ ଇନ୍ଦ୍ର କ୍ରୋଧ କରିକି କ'ଣ କଲେ ଯେଉଁ ଯେତେବେଳେ ଭୌତିକ ଜଗତ ଧ୍ୱଂସ ହେବ ପ୍ରଳୟ ସମୟରେ ଯେଉଁ ମେଘ ହୁଏ ବୃଷ୍ଟି ହୁଏ ଶହେ ବର୍ଷ ଧରି ବୃଷ୍ଟି ହୁଏ ଶହେ ବର୍ଷ ଧରି ପ୍ରଥମେ କ'ଣ ବୃଷ୍ଟି ହେବ ନାହିଁ ସୂର୍ଯ୍ୟର ଉତ୍ତାପ ବଢ଼ିବଢ଼ିକା ଯିବ ତାପରେ ଶହେ ବର୍ଷ ଧରି ଭୀଷଣ ବୃଷ୍ଟି ହେବ ସବୁ ଜଳମଗ୍ନ ହୋଇଯିବ ପ୍ରଳୟ ଜଳ ଆସିଯିବ ସେହି ସମ୍ବର୍ତ୍ତକ ମେଘକୁ ଆଜ୍ଞା ଦେଲେ ଗଣନ ସମ୍ବର୍ତ୍ତକ ନାମ ମେଘାନାମ ଚାନ୍ତକାରିଣାମ ଏ ମେଘ ଅନ୍ତ କରିଦେବ ସମସ୍ତଙ୍କର ପୃଥିବୀର ଅନ୍ତ କରିଦେବ ଧ୍ୱଂସ କରିଦେବ ସବୁକିଛି ସେହି ସାମ୍ପ୍ରତିକ ଗଣମାନଙ୍କୁ ଇନ୍ଦ୍ର ପ୍ରାଚୋଦୟ କ୍ରୋଧ କ୍ରୋଧ ହେଇକି କ'ଣ କଲେ ନା ଇନ୍ଦ୍ର ତାଙ୍କୁ ପଠେଇଲେ ପ୍ରାଚୋଦୟ ହୃଦୟ ପ୍ରକାଶ କରି ଆମର ହରିଦାସ ଠାକୁର ଆମର ଶ୍ରୀ ରାଧାମୋହନ ମହାରାଜ ଏବଂ ଅନ୍ୟ ଆଚାର୍ଯ୍ୟମାନେ କହୁଛନ୍ତି ଖବର ପଠାଇଲେ ସାମ୍ବର୍ତ୍ତକ ନେବ, ସାମ୍ବର୍ତ୍ତକ ବନ୍ଧା ହୋଇକି ରହିଛି, କାରଣ ସିଏ ପୃଥିବୀକୁ ଧ୍ୱଂସ କରିଦେବ, ତେଣୁ ସେ ବନ୍ଧା ହୋଇକି ରହିଥିଲା। ତା ଭିତରେ ଖବର ପଠାଇଲେ ଇନ୍ଦ୍ର ମହାରାଜ ଡାକୁଛନ୍ତି, ତେଣୁ ସେ ଭୟ କରି ଆସୁଛି, କମ୍ପି କମ୍ପିକା ଆସୁଛି, ଭୟ କରି କ'ଣ କ'ଣ ଆମର ଭୁଲ ହୋଇଗଲା କି ଆମେ ତ କିଛି ପ୍ରଳୟ କରିନାହୁଁ, ବର୍ତ୍ତମାନ ଆମକୁ କିଛି କୁହାଯାଇନି, ଅର୍ଡ଼ର ଦିଆଯାଇନାହିଁ, ଆମେ ତ କିଛି ଚୁପଚାପ ରହିଛୁ ଏଠି, କିଛି ଅସୁବିଧା କିଛି କରିନୁ, କିଛି ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିନାହୁଁ, ତାହେଲେ କାହିଁକି ଇନ୍ଦ୍ର ମହାରାଜ ଯେହେତୁ ମୋ ଉପରେ ଡାକିଲେ ମାନେ କ'ଣ ମୋ ଉପରେ କ୍ରୋଧ ହୋଇଗଲା ନା କ'ଣ, ସେ ଥରି ଥରିକି ଆସୁଛନ୍ତି, ସମ୍ବର୍ତ୍ତ ମେଘ ଥରି ଥରିକି ଆସୁଛନ୍ତି, ତେଣୁ ଇନ୍ଦ୍ର କ୍ରୋଧ ହୋଇକି କ୍ରୋଧ ଦେଖିଲେ ଇନ୍ଦ୍ରକୁ ଦେଖୁଛନ୍ତି, କ୍ରୋଧରେ ରହିଛନ୍ତି, ଆଖି ଲାଲ ହୋଇଯାଇଛି, ବହୁତ କମ୍ପୁଛି, ଶରୀର କମ୍ପୁଛି, ଏଭଳି ଭାବରେ ରହିଛନ୍ତି, ତେଣୁ ମେଘ ମଧ୍ୟ କମ୍ପିବାକୁ ଆରମ୍ଭ କଲା, କହିଲା ମୋର କ'ଣ ଗୋଟେ ଭୁଲ ହୋଇଗଲା ବୋଧେ, ମୋ ଜାଣିଥରେ ଅଜାଣତରେ ଭୁଲ ହୋଇଗଲା, ତେଣୁ କହୁଛନ୍ତି ସରକାର କ'ଣ ହେଲା ଆଜ୍ଞା ସରକାର, ଇନ୍ଦ୍ର କ୍ରୋଧ ପ୍ରାଚ ଦେୟ ବାକ୍ୟ ଚାହିଁ ମାନିତ, ବର୍ତ୍ତମାନ ଇନ୍ଦ୍ର କହିବେ ଈଶ ମାନିନ, ସେ ଭାବୁଛନ୍ତି ମୁଁ ହେଉଛି ଈଶ, ତ୍ରିଲୋକର ସେ ହେଉଛନ୍ତି ସମ୍ରାଟ, ତ୍ରିଲୋକର ମାଲିକ ସିଏ, ଆମେ ଗୋଟେ ରାଜ୍ୟର ମୁଖ୍ୟ ହୋଇଗଲେ କ'ଣ ଚିନ୍ତା କରୁଛେ, ବା ଦେଶର ମୁଖ୍ୟ ହୋଇଗଲେ କ'ଣ ଚିନ୍ତା କରୁଛେ, ତେଣୁ ଏ ତ୍ରିଲୋକର ଯେ ଅଧିପତି ସେ କ'ଣ କେତେ ଈଶ ମାନିନମ ବୋଲି କୁହାଯାଏ, ସେ ମଧ୍ୟ ଈଶ୍ୱର ଜାଣେ, ସେ ଈଶ୍ୱର ନିଜକୁ ଈଶ୍ୱର ବୋଲି ମାନୁଛନ୍ତି, ଈଶ ମାନିନ, ତେଣୁ ଏଠି କହୁଛନ୍ତି କୋପଂ ବିବୃଣନ୍ତି, ଯେଉଁ କୋପ ହୋଇଗଲା ତାଙ୍କ କ୍ରୋଧ ଆସିଗଲା ସେଇଟାକୁ ବିସ୍ତାର କରାଯାଉଛି, ଗଣମିତି ସମ୍ବର୍ତ୍ତ ପ୍ରଳୟ କର୍ତ୍ତାରଂ ମେଘାନ ଗଣାନ ଚକାରାତ୍ ଆବ ପ୍ରଭାଦି ସାମ୍ବର୍ତ୍ତକ ବାତ ଗଣଶ୍ଚ ପ୍ରଚୋଦୟ ପ୍ରେଷା ମାସ, ସାମ୍ବର୍ତ୍ତକ ମେଘ ସହିତ ଯେଉଁ ରହିଛି ଆବ ପ୍ରଭା ଆଦି ପବନ ସବୁ ରହିଛି ସେମାନଙ୍କୁ ମଧ୍ୟ ପଠାଇଲେ, ସମ୍ବର୍ତ୍ତକ ମେଘ ଏବଂ ଏମାନେ ସବୁ ଆବ ପ୍ରଭା ଚ ଶବ୍ଦ ବ୍ୟବହାର କରାଯାଇଛି ନା, ଇନ୍ଦ୍ର ପ୍ରାଚୋଦୟତ କ୍ରୋଧ ବାକ୍ୟ ଚ ଚ ଶବ୍ଦରେ ଏଇଠି ସବୁ ବିଭିନ୍ନ ଆବ ପ୍ରଭାବ ଏତେ ସବୁ ମେଘ ଅଛନ୍ତି, ବାତ ଅଛନ୍ତି ବା ପବନ ଅଛି, ତାଙ୍କୁ ସବୁ ପଠାଇଲେ ପ୍ରାଚୋଦୟ କହିଲେ ପ୍ରେସା ତାଙ୍କୁ ପଠାଇଲେ, ଯାହା କ'ଣ ହେଲା ଆଜ୍ଞା କୁଆଡ଼େ ଯିବୁ, କ'ଣ ହେଲା କ'ଣ ଆମକୁ କ'ଣ ପାଇଁ କ୍ରୋଧ କରୁଛନ୍ତି, କି ଆପଣ ସହିତ କିଏ ଟକ୍କର ନେଲା ନା କ'ଣ, ଆପଣଙ୍କ ଭଳି ତ୍ରିଲୋକର ସମ୍ରାଟ ଆପଣ ସହିତ କିଏ ଟକ୍କର ନେଇପାରିବ, ଏଭଳି ଭାବରେ ଭାବୁଛନ୍ତି ସେମାନେ, କିନ୍ତୁ ତ୍ରିଲୋକର ଅଧିପତି ଇଏ କାହିଁକି ଏଭଳି କ୍ରୋଧ କରୁଛନ୍ତି, ମୋତେ ଆମକୁ କ'ଣ ପଠାଉଛନ୍ତି, କେଉଁଠିକି ପଠାଇବା ପାଇଁ କହୁଛନ୍ତି, ପ୍ରଭୁ କ'ଣ ହେଲା ସରକାର କ'ଣ କହୁଛନ୍ତି ଆପଣ, ନା ଆହୋ ଶ୍ରୀମଦ୍ ମହାତ୍ମ୍ୟମ୍ ଗୋପାନାମ କାନନୁ କଷାମ କୃଷ୍ଣ ମର୍ତ୍ତି ଉପାସିତ ଦେ ଚକ୍ରୁ ଦେବହରଣ, ଓହୋ ଇନ୍ଦ୍ରଙ୍କର କ୍ରୋଧ, ଇନ୍ଦ୍ର ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କୁହାଯାଏ ଯେଉଁମାନେ ତମ ଗୁଣରେ ରହିଛନ୍ତି ତାଙ୍କର ବୁଦ୍ଧି ହେଉଛି ବିପରୀତ, ସର୍ବଦା ବିପରୀତା ବୁଦ୍ଧି ସା ପାଠ ତାମସ, ତମ ଗୁଣରେ କ୍ରୋଧ ଆସିବାରୁ ତମ ଗୁଣ ଆସିଯାଇଛି, ତେଣୁ ତାଙ୍କର ବୁଦ୍ଧି ମଧ୍ୟ ବିପରୀତ ହୋଇଯାଇଛି, ପ୍ରକୃତ ନିଜ ନିଜେ କ୍ରୋଧ ନିଜେ ଗର୍ବ ରହିଛି, କିନ୍ତୁ ସେ ଭାବୁଛନ୍ତି କୃଷ୍ଣଙ୍କର କେତେ ଗର୍ବ, ଓହୋ ଶ୍ରୀମଦ୍ ମହାତ୍ମ୍ୟ ଶ୍ରୀମଦ କହିଲେ ଯେଉଁ ରହିଛି ଧନ ସବୁ ରହିଛି ଶ୍ରୀମଦ, ଆର ମହାତ୍ମ୍ୟ କେତେ ଦେଖ, ଗୋଟେ ଗୌଡ଼ ଲୋକ ଗୌଡ଼ଟା ଆଉ ଗାଈ କେତେ ରଖିଦେଇଛି ଯେ ସେଥିରେ ଏତେ ତା'ର ଧନ କିଛି ବଢ଼ିଯାଇଛି, ତା ଦେହରେ ଏତେ ଗର୍ବ ହୋଇଯାଇଛି ତା'ର ଦେଖ, ସାମ୍ପ୍ରତ ମେଘମାନଙ୍କୁ କହୁଛନ୍ତି ସରକାର ଇ ସାମାନ୍ୟ ମର୍ତ୍ତ୍ୟବାସୀ ତାଙ୍କ ଉପରେ ଆପଣ ଏତେ କ୍ରୋଧ ନା, ହଁ ତାଙ୍କର କେତେ ଗର୍ବ ହୋଇଯାଇଛି, ଆଉ ଶ୍ରୀମଦ୍ ମହାତ୍ମ୍ୟ ଗୋପାନାମ କାନନ ପ୍ରସା ଏ ଗୌଡ଼ ଜାତି ଏମାନେ ସବୁ କ'ଣ ବହୁତ ଗୌଡ଼ ବଡ଼ ଅଧମ ଜାତି ଗୌଡ଼, ଯେତେବେଳେ ଜଣେ କ୍ରୋଧ ପ୍ରକାଶ କରନ୍ତି ସେତେବେଳେ ସାଙ୍ଗେ ସାଙ୍ଗେ ତାଙ୍କ ଜାତି ବିଷୟରେ କହନ୍ତି, ଏଇଟା ଅମକ ଜାତିର କ୍ରୋଧ ପ୍ରକାଶ ହେଲା ମାନେ ଜାତିକୁ ତ ଆସିଗଲା, ଏ ଅମକ ଜାତିର ଲୋକ ଗୌଡ଼ ଜାତି ଇଏ ଗୋପାନାମ ଘର ଖଣ୍ଡେ ନାହିଁ, ଆମର କେତେ ସୁନ୍ଦର ସୁନ୍ଦର ଉଆସ ରହିଛୁ ଅଳତାପୁରରେ ଦେଖ,
ସୁନ୍ଦର ବାସ ରହିଛି, କାନନଙ୍କ ସା ଏସବୁ ବଣ ଭିତରେ ରହିଛନ୍ତି, ତେଣୁ ଘର ଖଣ୍ଡେ ନାହିଁ, ଝୁପୁଡ଼ି ଖଣ୍ଡେ ରହିକି ରହିଛନ୍ତି, ଝୁପୁଡ଼ି ପଟେ ରହିକିରି ଏତେ ଗର୍ବ ଶ୍ରୀମଦ ମହାତ୍ମା ସରକାର କିଏ ଆପଣଙ୍କୁ ଟକା ଟକର ନେଲେ ଏମାନେ କହୁଛନ୍ତି ମେଘ ସମ୍ବର୍ତ୍ତମାନ ନା କୃଷ୍ଣ ମର୍ତ୍ତ୍ୟ ଉପାସିତ ଏଇ ମର୍ତ୍ତ୍ୟ ଲୋକ ରହିଛି, ଜନ୍ମ ହେଲେ ଦେବତା ହେଲେ ବି ମରି, ଯିଏ ଜନ୍ମ ହେବ ସେଠି ମୃତ୍ୟୁବରଣ କରିବ, ମର୍ତ୍ତ୍ୟ ଲୋକ ସେ ମର୍ତ୍ତ୍ୟ ଲୋକ ରହିଛି, କୃଷ୍ଣ ମର୍ତ୍ତ୍ୟ ଉପାସିତ୍ୟ ଏଇ କୃଷ୍ଣଙ୍କୁ ଛୋଟ ପିଲାଟି ସେ ସାତ ବର୍ଷର ପିଲା, ସାତ ବର୍ଷ ଦୁଇ ତିନି ମାସ ହେଇଛି ତାଙ୍କୁ, ଏଇଟା ହେଲା କାର୍ତ୍ତିକ ମାସରେ ହେଇଛି, ଏଇଟା କାର୍ତ୍ତିକ ମାସ ଯେଉଁ ପ୍ରଥମ ଯେଉଁ ହେଉଛି ଅମାବାସ୍ୟା ପରଦିନ, ଅମାବାସ୍ୟା ପରଦିନ ଯେଉଁ କାର୍ତ୍ତିକ ଆରମ୍ଭ ହେଉଛି, ଅମାବାସ୍ୟାଟା ହଁ ପନ୍ଦର ଦିନ ପରେ ଅମାବାସ୍ୟା ହେଉଛି ନା କାର୍ତ୍ତିକ କୃଷ୍ଣ ପକ୍ଷ, ଅମାବାସ୍ୟା ପରେ ତା ପରଦିନ କଥା, ତେଣୁ ଭାଦ୍ରରୁ କାର୍ତ୍ତିକ ଯେତିକି ମାସ ହେଲା ସେତିକି ଦିନ, ସାତ ମାସ ସେତିକି ଦିନ, ଏତିକି ଛୋଟ ପିଲା ସିଏ, କିନ୍ତୁ ତା ସେ ପୁଣି ମର୍ତ୍ତ୍ୟ ଲୋକରେ ରହିଛି, ସିଏ ସିଏ ମଧ୍ୟ ମୃତ୍ୟୁବରଣ କରିବ, ଆମେ ହେଉଛୁ ଅମର, ଆମ ଅମର କୁହାଯାଉଛି ନା ଦେବତାମାନଙ୍କୁ, ସେମାନେ ଇଏ ସବୁଠୁ ବଡ଼ ଆଶ୍ଚର୍ଯ୍ୟ, କିଏ ଚିନ୍ତା କରୁନାହାନ୍ତି, ଅନ୍ୟମାନଙ୍କୁ ମୃତ୍ୟୁ ଦେଖୁଛନ୍ତି କିନ୍ତୁ ନିଜେ ଚିନ୍ତା କରୁନାହାନ୍ତି ମର୍ତ୍ତ୍ୟ କଥା, ମରିବା କଥା, ଯୁଧିଷ୍ଠିର ମହାରାଜ ସେଇଟା କହିଲେ, କି ଆଶ୍ଚର୍ଯ୍ୟ ଅନ୍ୟହାନି ଭୂତାହାନି ଗଛନ୍ତି ଜମାଳୟ ଶେଷ ସ୍ଥାବର ମୁଚନ୍ତି କି ଆଶ୍ଚର୍ଯ୍ୟ ମତ ବରଂ, ସବୁଦିନ ଲୋକ ମରୁଛନ୍ତି କିନ୍ତୁ ଯିଏ ବଞ୍ଚିକି ରହୁଛି ସେ ଚିନ୍ତା କରୁନାହିଁ ମରିବା ପାଇଁ, ଇଏ ମଧ୍ୟ ମୃତ୍ୟୁବରଣ କରିଯାଇଛି, ବୁଲି ବୁଲି ଯାଉଛନ୍ତି, କିଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ମିଶନ୍ତି, ତାଙ୍କର ପୁଣ୍ୟ ସରିଗଲେ ସେମାନେ ମଧ୍ୟ ମୃତ୍ୟୁବରଣ କରି ପୁଣି ଆସିବେ ତଳକୁ, କିନ୍ତୁ ତାଙ୍କୁ କହୁଛି ଅମରା ଅମରା ନିର୍ଜରା ଦେବା ଏସବୁ ରହିଛି, ଦେବତାମାନଙ୍କ ନାମ ସବୁ ରହିଛି, ଇଏ ଗୋଟେ ମର୍ତ୍ତ୍ୟବାସୀ କୃଷ୍ଣ ମର୍ତ୍ତ୍ୟ ଉପାସିତ, ଯିଏ ଚକ୍ରୁ ଦେବ ହେଳନ, ଦେବତାମାନଙ୍କୁ ହେଳନ କଲେ ଦେବ ହେଳନ, ମୁଁ ଜଣେ ଦେବତା, ଦେବତା ଖାଲି ଦେବତା ନୁହଁ, ଦେବତାମାନଙ୍କ ରାଜା, ମୋ ପ୍ରତି ହେଳା ପ୍ରକାଶ କଲେ ହେଳା କଲେ ହରିଶ୍ରୀ କହୁଛନ୍ତି ଐଶ୍ୱର୍ଯ୍ୟ ମତିମତ୍ତ୍ୱ ଉତ୍ତମ ପଦାବାସ ନିଶ୍ଚିନ୍ତତା ଭୂୟୋ ଅନ୍ୟା ସୁଲଭ ଅନ୍ନ ବସ୍ତ୍ର ବିବିଧ ଅଳଙ୍କାର ନିତ୍ୟାଗମ ପ୍ରତ୍ୟେକ ମଦକାରୀ କିଂ ପୁନରସୁ ଯୁକ୍ତ ଅଖିଳେଇ ଦେବରାଟ ଚିତ୍ରଂ ତୁତ୍ର ଯତ୍ ଏଷ ତାନ୍ ଯତ ଜନା ନୃତ୍ୟ ପ୍ରମତାନ ଇତି ଏ ଗୋଟିଏ ଗୋଟିଏ ଯେଉଁ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି, ଗୋଟିଏ ଗୋଟିଏ ଯାହା ପାଖରେ ଅଛି ସେ ବହୁତ ଗର୍ବ ହୋଇଯାଏ, ଗର୍ବକାର ହୋଇଯାଏ, ଐଶ୍ୱର୍ଯ୍ୟ ବା ଧନ ବହୁତ ରହିଛି ତାଙ୍କର ଗର୍ବ ହୋଇଯିବ, ମତିମତ୍ତ୍ୱ ତାଙ୍କର ଧନ ମୋର ବହୁତ କୋଟି କୋଟି ଟଙ୍କା ଅଛି, ଅମ୍ବାନୀ ସବୁ ରହିଛନ୍ତି, ବିଭିନ୍ନ ପ୍ରକାର ବହୁତ ଧନୀ ବ୍ୟକ୍ତି ଅଛନ୍ତି, ଆମ ପ୍ରଭୁପାଦ ମହାରାଜ କହିଲେ ଆମର ଶ୍ରୀମନ୍ଦିର ଯେଉଁ ବ୍ୟାସ ପୂଜା ହେଉଥିଲା ଭକ୍ତିଚାରୀ ମହାରାଜଙ୍କର, ଭକ୍ତିଚାରୀ ମହାରାଜ କହୁଥିଲେ କହୁଥିଲେ ତାର ପ୍ରଭୁପାଦ ମହାରାଜ ଆମେରିକା ବମ୍ବେରେ ଥିଲାବେଳେ କହୁଛନ୍ତି ତାଙ୍କୁ କି ଆମ ଦି ରିଚେଷ୍ଟ ପର୍ସନ୍ ଅଫ୍ ଦି ୱାର୍ଲଡ, ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି କହୁଥିଲେ ପ୍ରଭୁପାଦ, ସେଟା କେହି ଜାଣିନାହାନ୍ତି, ସେ ସେ ହିସାବରେ ନାହିଁ, ତାର ଲିଷ୍ଟ ନାହିଁ ଆମର ଇଏରେ ନାହିଁ, ଖବର ପେପର ନ୍ୟୁଜ୍ ପେପର ସେସବୁ ନାହିଁ, ବିଲ୍ ବିଲ୍ ଗେଟ୍ ଇତ୍ୟାଦି ସବୁ କହିଲେ ସେମାନେ ସବୁ ରିଚେଷ୍ଟ ପର୍ସନ୍, କିନ୍ତୁ ସବୁଠାରୁ ପ୍ରକୃତ ରିଚେଷ୍ଟ ପର୍ସନ୍ ହେଉଛନ୍ତି ପ୍ରଭୁପାଦ ମହାରାଜ, 40 ଟଙ୍କାରେ ଆରମ୍ଭ କରିଥିଲେ ତାଙ୍କର ବିଜନେସ୍, କୋଟି କୋଟି ଟଙ୍କାରେ 4,000 କୋଟି ଟଙ୍କା ହୋଇସାରିଲାଣି କି ଆହୁରି ବେଶୀ ହେବ, ତା'ର ହିସାବ କରିହେବ ନାହିଁ କେତେ ଧନ ତାଙ୍କର, ସବୁକିଛି ପ୍ରଭୁପାଦ ମହାରାଜଙ୍କର ରିଚେଷ୍ଟ ପର୍ସନ୍, ଯାହା ହେଉ ଯାହା ପାଖରେ କିଛି ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ମତିମତ୍ତ୍ୱ ତାଙ୍କର ନିଶ୍ଚିତ ଭାବରେ ଗର୍ବ ରହିବ, ଉତ୍ତମ ପଦ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ଚିଫ୍ ମିନିଷ୍ଟର ପ୍ରାଇମ୍ ମିନିଷ୍ଟର ପ୍ରେସିଡ଼େଣ୍ଟ ଇତ୍ୟାଦି ବହୁତ ଉନ୍ନତ ପଦରେ ରହିଛନ୍ତି, ତାଙ୍କର ମଧ୍ୟ ଗର୍ବ ହେବ, ଏବଂ ଆବାସ ବହୁତ ସୁନ୍ଦର ଫ୍ଲାଟ୍ ରହିଛି, ବିରାଟ ବଡ଼ ବଙ୍ଗଳା ରହିଛି, ଆବାସ ଛୋଟିଆ ଝୋପଡ଼ି ପୁଟରେ ଯିଏ ରହୁଛି ତା ତୁଳନାରେ ଗୋଟେ ବିରାଟ ବଙ୍ଗଳାରେ ଜଣେ ରହିଛନ୍ତି, ଗଭର୍ଣ୍ଣର ହାଉସ୍ ପ୍ରେସିଡ଼େଣ୍ଟ ହାଉସ୍ ଆମେ ଦେଖିନାହୁଁ, ପ୍ରେସିଡ଼େଣ୍ଟ କହିବାକୁ ଗଭର୍ଣ୍ଣର ସବୁ ଓଡ଼ିଶାରେ ଆମେ ଦେଖିଛୁ, ଗଭର୍ଣ୍ଣର ହାଉସ୍ ବିରାଟ ବଡ଼ ବଙ୍ଗଳା ରହିଛି, ତା ଭିତରକୁ ଆଲାଉ ଆମେ ଯାଇପାରୁନାହୁଁ, ମୁଁ ବହୁତ ଚେଷ୍ଟା କରି ଯିବି ବୋଲି ଯାଇପାରିବି ନାହିଁ, ଅଡ଼ିଟରେ ଥାଇକି ମଧ୍ୟ ପଦାବାସ ନିଶ୍ଚିନ୍ତତା, ସବୁ ପ୍ରକାର ସୁବିଧା ଅଛି, କିଛି ଅସୁବିଧା ନାହିଁ, କାଳେ କାଲି ସକାଳେ ଦରମା ଚାଲିଯିବ, ଚାକିରି ଚାଲିଯିବ, ଦରମା ହେବ କି ନାହିଁ, ମିଳିବ କି ନାହିଁ, ଏସବୁ ଏସବୁ ଅନିଶ୍ଚିନ୍ତତା କିଛି ନାହିଁ, ସବୁ ନିଶ୍ଚିନ୍ତତା ଭିତରେ ରହିଛନ୍ତି ସେମାନେ, ସେମାନେ ମଧ୍ୟ ଗର୍ବ ରହିବ, ଭୂୟୋ ଅନ୍ୟ ସୁଲଭ, ଆହୁରି ବହୁତ କଥା ରହିଛି ତାଙ୍କର ସୁଲଭ ଜିନିଷ ସବୁ ରହିଛି, କ'ଣ ନା ଅନ୍ନ, ଖାଦ୍ୟର କୌଣସି ଅଭାବ ନାହିଁ, ଯାହା ଚାହିଁବେ ଖାଇବେ, ରସଗୋଲାଠୁ ଆରମ୍ଭ କରି କେତେ ଛେନାପୋଡ଼ ଇତ୍ୟାଦି ଯାହା ଚାହିଁବେ ଖାଇପାରିବେ, ରୋଷେଇ କରିବା ଦରକାର ନାହିଁ, ଚିନ୍ତା କରିଦେଲେ ଆସି ପହଞ୍ଚିଯିବ, ଆମକୁ ରୋଷେଇ କରିବାକୁ ପଡ଼ୁଛି ସବୁ ଜିନିଷ, ବସ୍ତ୍ର ସବୁ ପ୍ରକାର ରେସିଂ ବସ୍ତ୍ର ଇତ୍ୟାଦି ଯେତେ ମୂଲ୍ୟବାନ ବସ୍ତ୍ର ରହିଛି ସବୁ ସେ ବସ୍ତ୍ର ସବୁ ପ୍ରାପ୍ତ ହୋଇଯିବେ, ସେମାନେ ଦୋକାନ କିଣିବାକୁ ପଡ଼ିବ ନାହିଁ, ଚାହିଁଲା ମାତ୍ର ମିଳିଯିବ ତାଙ୍କୁ ଅନ୍ନ ବସ୍ତ୍ର ଇତ୍ୟାଦି, ବିବିଧ ଅଳଙ୍କାର ଯେତେ ପ୍ରକାର ସୁନା ରହିଛି, ବିଭିନ୍ନ ପ୍ରକାର ସୁନା ରହିଛି, କୁହାଯାଏ ଜମ୍ବୁ ନଦୀରେ ସୁନା ହେଉଛି ସେମିତି ଶ୍ରେଷ୍ଠ ସୁନା, ସେସବୁ ସୁନା ସେଠି ରହିଛି, ଆମର ଭାରତ ମାନେ ପୃଥିବୀର ସୁନା ନୁହଁ, ସେ ଜମ୍ବୁ ନଦୀର ସୁନା ଶ୍ରେଷ୍ଠ ସୁନା ସେଇଟା କୁହାଯାଏ, ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି, ଯେ ସେ ଜାମ୍ବ ନଦୀ ହେମ, ଗୋଟେ ଶ୍ଳୋକ ଅଛନ୍ତି ଚୈତନ୍ୟ ଚରିତ୍ରାମୃତରେ, ଯେ ସେ ଜାମ୍ବ ନଦୀ ହେମ ନିତ୍ୟାଗମ, ସବୁବେଳେ ସେଇଟା ରହୁଛି, ନାହିଁ କାଲି ସକାଳେ ବନ୍ଦ ହୋଇଯିବ ନା, ସବୁ ଚାଲିବ, ସେଇଟା ସବୁ ନିତ୍ୟାଗମ, ପ୍ରତ୍ୟେକ ମଦକାରୀ ଗୋଟିଏ ଗୋଟିଏ ସମ୍ବନ୍ଧରୁ ବହୁତ ଗର୍ବ ଦେବ, ମଦକାରୀ କିଙ୍ଗ ପୁନରସୁ ଯୁକ୍ତ ଅଖିଳେଇ ଦେବରାଟ, ଏ ଦେବରାଟ ଇନ୍ଦ୍ର ତାଙ୍କ ପାଖରେ ସବୁ ଜିନିଷ ରହିଛି, ଏତେ ସବୁ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି, ଚିତ୍ରନ୍ତୁ ଅତ୍ର ଯଦେଶ ତାନ୍ ବ୍ରଜଜନା ଉଚେ ପ୍ରମତାନି, ତେଣୁ ସିଏ ଭାବୁଛି ସେ ଜାଣିପାରୁନି ତାଙ୍କର ଗର୍ବ ହୋଇଛି ବୋଲି, ସେ କହୁଛନ୍ତି ଏମାନଙ୍କର କୃଷ୍ଣର ଗର୍ବ ହୋଇଛି ଏବଂ ତାଙ୍କର ବ୍ରଜବାସୀମାନଙ୍କର ମଧ୍ୟ ଗୋପାଳମାନଙ୍କର ମଧ୍ୟ ବହୁତ ଗର୍ବ ହୋଇଯାଇଛି, ତେଣୁ ସେ କହୁଛନ୍ତି ଆହୋ ଇନ୍ଦ୍ର ଆହୋ ଶ୍ରୀମଦ ମହାତ୍ମା ଗୋପାଳ କାରଣ ଗୋସାନ କୃଷ୍ଣ ଗୋଟେ ଉପାୟ ଯିଏ ଚକ୍ର ଦେବ ହେଳା ନା, ଆମ ଭଳି ଦେବତାଙ୍କୁ ସେ ହେଳା କରିଦେଲେ, ପୂଜା ବନ୍ଦ କରିଦେଲେ, ପ୍ରକୃତରେ ପ୍ରକୃତ ଇନ୍ଦ୍ରଙ୍କର କର୍ତ୍ତବ୍ୟ ଥିଲା, ସିଏ ଆସିକରି କହିଥାନ୍ତେ ବ୍ରଜବାସୀମାନଙ୍କୁ ଭଗବାନ ବନ୍ଦ କରିବା ପୂର୍ବରୁ, ସେ କହିଥାନ୍ତେ ପ୍ରଭୁ ଗୋପବାଳମାନଙ୍କୁ କହିଥାନ୍ତେ ପ୍ରଭୁ ଆପଣ ମୋର ଆଉ ଯଜ୍ଞ କରନ୍ତୁ ନାହିଁ, ମୋତେ ଏତିକି କୃପା କରନ୍ତୁ, ସ୍ୱୟଂ ଭଗବାନ ଏଠି ଅଛନ୍ତି, ସ୍ୱୟଂ ଭଗବାନ ଅଛନ୍ତି, ଆପଣ କାହିଁ ମୋ ପୂଜା କରୁଛନ୍ତି, ମୋତେ ନିନ୍ଦା କରୁଛନ୍ତି, କରନ୍ତୁ ନାହିଁ, ଏଇଟା କରିବା କଥା, କିନ୍ତୁ ସେ କଲେ ନାହିଁ, ଭଗବାନ ତାଙ୍କର ଗର୍ବ ବଢ଼ିଗଲା, ତେଣୁ ଭଗବାନ ତାଙ୍କର ଗର୍ବକୁ ଚିକିତ୍ସା କରୁଛନ୍ତି, ଗର୍ବକୁ ଦୂର କରିବେ ଭଗବାନ, ତାଙ୍କ ରୋଗକୁ ଭଲ କରିବେ, ଗର୍ବ ରୋଗକୁ ଭଲ କରିବେ ଭଗବାନ, କିନ୍ତୁ ଯେହେତୁ ତାଙ୍କର ଗର୍ବ ହୋଇଯାଇଛି, ସିଏ ଭାବୁଛି ମୋର ଗର୍ବ ହୋଇ ନାହିଁ, ମୁଁ ବହୁତ କ'ଣ ମୁଁ ବହୁତ ମୋର ଠିକ୍ ବୁଦ୍ଧି ରହିଛି, ମୋର କିଛି ଗର୍ବ ନାହିଁ, ଆମେ ଦେବତା ହେଲେ ମଧ୍ୟ ମୋର କିଛି ଗର୍ବ ନାହିଁ, ଆମର କିଛି ଗର୍ବ ନାହିଁ, ଏ ଗୌଡ଼ ଜାତିରେ ହେଇକିରି ଛୋଟ ପିଲାଟା ତାଙ୍କର କେତେ ଗର୍ବ ଦେଖ, ଆମର କିଛି ଗର୍ବ ଅଛି, ଆମର କିଛି ଗର୍ବ ନାହିଁ, ଆମେ ସବୁ ସେବା କରୁଛୁ, ଆମର କିଛି ଗର୍ବ ନାହିଁ, କିନ୍ତୁ ସେମାନେ ଭଗବତର ଭଗବାନ କହିଲେ ନା ଦେବା ଭାବତା ନେଇନ ତେ ଦେବା ଭାବନ୍ତୁ ପରସ୍ପର ଭାବନ୍ତ ଶ୍ରେୟ ପରମ ଭାବସତ ଇଷ୍ଟାନ୍ ଭଗବାନ ହିବ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତା ତେଇ ଦତ୍ତାନ ଅପ୍ରଦାୟିବ ଯୋ ଭୁକ୍ତେ ସ୍ତେନ ହେବ ସ ଭଗବାନ ନିଜେ ମଧ୍ୟ କହିଛନ୍ତି ଭଗବତୀତା ତୃତୀୟ ଅଧ୍ୟାୟରେ ଆମର ଦୈତ ହେଉଛି ଆମର ଆମର କର୍ତ୍ତବ୍ୟ ହେଉଛି ଆମେ ଦେବତାମାନଙ୍କୁ ପୂଜା କରିବା ଦେବତାମାନଙ୍କ କର୍ତ୍ତବ୍ୟ ହେଉଛି ସେମାନେ ଆମର ମଧ୍ୟ ଆବଶ୍ୟକତା ପୂରଣ କରିବେ ଏଇଭଳି ଭାବରେ ଦେବତାମାନଙ୍କ ଦ୍ୱାରା ପ୍ରଦତ୍ତ ସବୁ ଆମେ ଯାହା ପାଉଛେ ଭୂମି ଏ କ'ଣ ଜଳ ବାୟୁ ଅଗ୍ନି ଇତ୍ୟାଦି ଯାହା ସବୁ ପ୍ରାପ୍ତ ହେଉଛେ ଦେବତାମାନେ ଆମକୁ ଦେଉଛନ୍ତି କିନ୍ତୁ ଏଇଟା ତାଙ୍କଠୁ ପ୍ରାପ୍ତ ହେଇକି ଯଦି ଆମେ ତାଙ୍କୁ ତା ବଦଳରେ କିଛି ନଦେବା ତାହେଲେ ଆମେ ଚୋର ଚୋର ହେଇଯିବା ସ୍ତେନ ହେବ ସ ନିଶ୍ଚିନ୍ତ ଭାବରେ ସେମାନେ ଚୋର ହେବେ ଭଗବାନ କହିଲେ ଖାଲି ଚୋର କହିଲେଣି ନିଶ୍ଚିନ୍ତ ଭାବରେ ଚୋର ତେଣୁ ଇନ୍ଦ୍ର କହୁଛନ୍ତି ଆମର କିଛି ଅଛି ଗର୍ବ ଆମେ ତାଙ୍କୁ ସେବା କରୁଛୁ ତାଙ୍କୁ ସବୁ ଦେଉଛୁ ପାଣିଠୁ ଆରମ୍ଭ କରି ସବୁ କଥା ଦେଉଛୁ ସପ୍ଲାଏ କରୁଛୁ ଆମକୁ ପଇସା ଦେଉଛନ୍ତି ସେମାନେ ଆମକୁ ଯେଉଁ ଅନ୍ତର୍ଗତ ଯେଉଁ ସେବା କରିବା କଥା ଆମେ ଯଜ୍ଞ କରିବା କଥା ସେ ଯଜ୍ଞଟା ବନ୍ଦ କରିଦେଉଛନ୍ତି ଇନ୍ଦ୍ର ଯଜ୍ଞ କେତେ ଗର୍ବ ତାଙ୍କର ଦେଖ ଆଚ୍ଛା ଏଇ ଯେଉଁ ହେଲା ଏଇ ଯେଉଁ ଇନ୍ଦ୍ର ଏଭଳି ଭାବରେ କହିଲେ ଭଗବାନଙ୍କର ଯେଉଁ ଅପମାନ କଲେ ଏଇଟା ସରସ୍ୱତୀ ଭଗବାନ ସରସ୍ୱତୀ ଶକ୍ତି ନା ଭାଗବତରେ ଆମେ ଯେଉଁ ପ୍ରଥମ କହୁଛୁ ନାରାୟଣ ନମସ୍କୃତ ନରଂ ଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସନ ତତୋ ଜୟ ମୋଦି ରହେ ଏତେ ସବୁ ଶକ୍ତି ରହିଛି ସରସ୍ୱତୀ ଦେବୀଙ୍କ ଶକ୍ତି ରହିଛି ଆମର ଯେତେବେଳେ ଯକ୍ଷ ଯିଏକି ପ୍ରଚେତାମାନଙ୍କ ପୁତ୍ର ହେଇକି ଆସିଲେ ସେ ପ୍ରଥମେ 10,000 ପୁତ୍ରକୁ ଉତ୍ପନ୍ନ କରିଥିଲେ ତାଙ୍କୁ ସେମାନଙ୍କୁ ପଠାଇଥିଲେ, ତାଙ୍କର ପିତା ପଠାଇଥିଲେ, ଯାଅ ତୁମେ ପ୍ରଜା ଉତ୍ପନ୍ନ କରିବା ପାଇଁ ତପସ୍ୟା କରିବା ପାଇଁ ଯାଅ। ତେଣୁ ସେ ଯେତେବେଳେ ଯାଇଥିଲେ ତପସ୍ୟା କରିବା ପାଇଁ, ନାରଦମାନେ ତାଙ୍କୁ କହିଲେ ଦେଖ 10ଟି କୁଟ ପ୍ରଶ୍ନ ପଚାରିଥିଲେ, 10ଟି ପ୍ରଶ୍ନ ଏଭଳି ପଚାରିଥିଲେ, ତାର ଉତ୍ତର ସେ ପଚାରିନାହାନ୍ତି, ତାଙ୍କୁ ମାନେ ସେ ଉତ୍ତର କହିନାହାନ୍ତି କି ଏମାନେ ମଧ୍ୟ ତାଙ୍କୁ ପଚାରିନାହାନ୍ତି କ'ଣ ଉତ୍ତର, ସେମାନେ ନିଜେ ଚିନ୍ତା କରି ପାଇଗଲେ ଉତ୍ତର। ତାଦେହରୁ ସେ 10ଟି କୁଟ ପ୍ରଶ୍ନ, ଗୋଟିଏ ପ୍ରଶ୍ନ ଥିଲା ଜଣେ ଏଭଳି ହଂସ ରହିଛି, ବିଚିତ୍ର ହଂସ, ଯାହାର ବିଭିନ୍ନ ପ୍ରକାର କଥା ରହିଛି, ବିଭିନ୍ନ ପ୍ରକାର ବାକ୍ୟ ରହିଛି, ଜାଣିଛ ସେସବୁ, ତୁମେ ପ୍ରଜା ସୃଷ୍ଟି କରିବା ପାଇଁ ଆସିଛ, ଏସବୁ ଜାଣିଛ। ହଂସକାଳୀ ଭାଗବତ, ଭାଗବତ ଏଭଳି ଶାସ୍ତ୍ର, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କୁହାଏ। କେତେ ଜଣ ଆଚାର୍ଯ୍ୟ ଟୀକା ଦେଇଛନ୍ତି, ହେଲେ ମଧ୍ୟ ଯେ ଭାଗବତକୁ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଦେଲେ ତା ନୁହଁ, ଆପଣମାନେ ଆପଣ ମଧ୍ୟ ଭାବ ବାହାର କରିପାରିବେ। ସନାତନ ଗୋସ୍ୱାମୀ ଗୋଟିଏ ଶ୍ଳୋକରେ କହିଛନ୍ତି ସେ କଥା, ଆମେ କହିଥିଲୁ ସେଇଟା ଆ ପୂର୍ବରୁ। ତେଣୁ ଏଠି କୃଷ୍ଣ ଯେଉଁ ସରସ୍ୱତୀ ବି ସହିପାରିବେନି ନା, ଭଗବାନଙ୍କ ନିନ୍ଦା ସରସ୍ୱତୀ ସହିପାରିବେ ନାହିଁ, ତେଣୁ ସେ ତାଙ୍କର ସେଇ ବାକ୍ୟକୁ, ସେଇ ବାକ୍ୟ ମାଧ୍ୟମରେ ଭଗବାନଙ୍କୁ ପୂଜା ହୋଇଗଲା। କେମିତି ପୂଜା କଲେ, ସରସ୍ୱତୀ ଅର୍ଥ ବିଶ୍ୱନାଥ ଚତୁର୍ଠାକୁ କହୁଛନ୍ତି, ସରସ୍ୱତୀ ଅର୍ଥ କ'ଣ ନା, ଶ୍ରୀଶ୍ଚ ମଦୋହର୍ଷ ଅହୋ ଶ୍ରୀମଦ ମହାତ୍ମା, ଯେଉଁ ଶ୍ରୀମଦ, ଶ୍ରୀମଦର ଅର୍ଥ ହେଉଛି ଇଏ କ'ଣ ନା, ଶ୍ରୀଶ୍ଚ ମଧୋ, ଶ୍ରୀଶ୍ଚ କହିଲେ ଏଇ ଯେଉଁ ଐଶ୍ୱର୍ଯ୍ୟ ରହିଛି, ଏଥିରେ ମଦ କହିଲେ ହର୍ଷ, ମଦର ଆଉ ଗୋଟେ ଅର୍ଥ ହେଉଛି ହର୍ଷ, ଆନନ୍ଦ, ମୋଦ, ଐଶ୍ୱର୍ଯ୍ୟ ରହିଛି ତେଣୁ ଆନନ୍ଦ ସେମାନେ ହେଉଛି ହର୍ଷ ରହିଛି ତାଙ୍କର, ମହାତ୍ମାଞ୍ଚ, ତେଣୁ ମଦ କହିଲେ ମଧ୍ୟ ମହାତ୍ମାଙ୍କୁ ବୁଝାଉଛି, ଏ ତାଙ୍କର ଯେଉଁ ମହାତ୍ମା ରହିଛି, ଏ ତାଙ୍କର କେତେ ମହାତ୍ମା, ତା'ର ଅର୍ଥ ହେଉଛି ଏଇଟା, ତାଙ୍କର ଶ୍ରୀ ମଦ କହିଲେ ଶ୍ରୀ ମହାତ୍ମା କେତେ ତାଙ୍କର, ଦେଖ କ'ଣ ନା, ତେସାଂ ଦ୍ୱନ୍ଦ୍ୱୈକମ୍, ଏଇଟା ଦ୍ୱନ୍ଦ୍ୱ ସମାସରେ ଏକ ବଚନ କୁହାଯାଇଛି, ଶ୍ରୀ ମଦ ମହାତ୍ମ୍ୟ ଗୋଟିଏ ଏକ ବଚନ କୁହାଯାଉଛି, ଦ୍ୱନ୍ଦ୍ୱ ସମାସ ଏଇଟା। ତେଣୁ ମର୍ତ୍ୟମ୍ କହିଲେ ମର୍ତ୍ୟ ଦିଓ ହିତମ୍ ଦେବସ୍ୟ ମମ ଦୁଷ୍ଟସ୍ୟ ହେଳନ ଇତି ସରସ୍ୱତ୍ୟାର୍ଥ, ମର୍ତ୍ୟମ୍ ମର୍ତ୍ୟଭ୍ୟୋ ହିତମ୍, ମର୍ତ୍ୟ ହେଇକରି ମଧ୍ୟ, ମର୍ତ୍ୟ ଲୋକ ରହିକରି ମଧ୍ୟ ସେ ଆମ ପ୍ରତି ହିତ କରୁଛନ୍ତି, ଦେବସ୍ୟ ମମ ଦୁଷ୍ଟସ୍ୟ ହେଳନ, ମୁଁ ଗୋଟେ ଦୁଷ୍ଟ ବ୍ୟକ୍ତି, ମୁଁ ଗୋଟେ ଦୁଷ୍ଟ ହେତି କହିଲା ନା କ'ଣ, ଯେ ଚକ୍ରୁ ଦେବ ହେଳନ, ମୋର ହେଳା କଲେ, ହେଳା କଲେ ମାନେ କ୍ରୋଧରେ କହୁଛନ୍ତି, କିନ୍ତୁ ତା'ର ସରସ୍ୱତୀ ଅର୍ଥ କରୁଛନ୍ତି, ସେ ଯେଉଁ ହେଳା କଲେ ମୋତେ ଭଲ କରିଛନ୍ତି, କାରଣ ମୁଁ ବଡ଼ ଦୁଷ୍ଟ, ସେ ଜାଣିଛି ଦୁଷ୍ଟ ବୋଲି, କିନ୍ତୁ ସରସ୍ୱତୀ ତାଙ୍କର ବାକ୍ୟରେ, ଇନ୍ଦ୍ରଙ୍କ ବାକ୍ୟରେ ଅର୍ଥ ପ୍ରକାଶ କରୁଛନ୍ତି। ଇଏ ହେଉଛି ସରସ୍ୱତୀଙ୍କ ଅର୍ଥ, ତେଣୁ ଏଇଭଳି ଭାବରେ ତାଙ୍କୁ କହୁଛନ୍ତି ବର୍ତ୍ତମାନ। ତେଣୁ ଚତୁର୍ଥ ନମ୍ବର ଶ୍ଳୋକରେ କହୁଛନ୍ତି, ଯଥା ଦୃଢ଼ୈ କର୍ମମୟୀ କ୍ରତୁଭୀର୍ ନାମ ନୌ ନିଭେଇ ବିଦ୍ୟା ମାନୁଛି କି ହେତୁଆ ତୀର୍ଷଦୀ ଭାବ, କ୍ରୋଧ ବଢ଼ି ବଢ଼ିକି ଯାଉଛି, ଯେତେ ଆପଣ କଥା କହୁଥିବେ କ୍ରୋଧରେ ସେ ବଢ଼ି ବଢ଼ିକି ଯାଉଥିବ, କ୍ରୋଧ କମିବ ନାହିଁ କ୍ରୋଧ। ତେଣୁ ଯଥା ଦୃଢ଼ୈ କର୍ମମୟୀ, ଯେଉଁଭଳି ଭାବରେ କର୍ମକାଣ୍ଡ ଧାରା ଯେଉଁମାନେ ଆଶ୍ରୟ ନେଇଛନ୍ତି, କର୍ମକାଣ୍ଡ ଧାରା କର୍ମମୟୀ କ୍ରତୁଭୀ, ବିଭିନ୍ନ ଯଜ୍ଞ ରହୁଛି, କର୍ମକାଣ୍ଡ ଯଜ୍ଞ ସବୁ ରହିଛି, ନାମ ନୌ ନିଭେଇ, ଖାଲି ନାମ ହେଉଛି ଗୋଟେ ନିଭେ, ନୌ ନିଭେଇ କହିଲେ ଗୋଟେ ଜାହାଜ ଭଳି, ନୌ ନିଭେଇ କହିଲେ ନୌକା ସଦୃଶ, ନୌ ନୌ ନିଭେଇ ନାମ ମାତ୍ର ଏକ ନୌକା, ଯେଉଁଟା ନୌକା ନୁହଁ, ଗୋଟେ ପଥରରେ ଲେଖା ହେଇଯିବ ନା ନୌକା, ଆମେ ସେ ପଥରରେ ଚଢ଼ିକି ଯାଇପାରିବୁ, ସମୁଦ୍ର ପାର ହେଇପାରିବ, ସେ ପଥରଟା ସେଇଟା ନାଁ ଲେଖା ହେଇଛି ନୌକା ବୋଲି, କିନ୍ତୁ ପ୍ରକୃତ ନୌକା ନୁହଁ। ତେଣୁ ସେହିଭଳି ଭାବରେ ଏ କ୍ରତୁ କର୍ମକାଣ୍ଡ ଧାରା ଲୋକମାନେ ଆଶ୍ରୟ ନେଇକରି ସେମାନେ କ'ଣ ଭବସାଗର ପାର ହେଇଯିବେ, ବିଦ୍ୟା ମାନୁଖିକ ହିତୁଆ, ଆନୁଖିକ ବିଦ୍ୟା, ଆନୁଖିକ କହିଲେ ଅନ୍ୱେଷଣ କରିବେ, ତତ୍ତ୍ୱ ଜିଜ୍ଞାସା କରିବେ, ଏ ବିଦ୍ୟା ଯେଉଁ ରହିଛି ବିଦ୍ୟା, ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନା, ସେ ଆନୁଖିକ ବିଦ୍ୟା ଏଇଟାକୁ ତ୍ୟାଗ କରି ଏଇ କ୍ରତୁ ଏଇସବୁ ଯଜ୍ଞ ସବୁ କରୁଛନ୍ତି, ପାହାଡ଼ ଇତ୍ୟାଦି ସବୁ ଯଜ୍ଞ କରୁଛନ୍ତି, ଏମାନେ ଭଗବାନ ପାର ହେଇପାରିବେ? ଭଗବାନ ପାର ହେଇପାରିବେ? ତେଣୁ ଆର ଅର୍ଥ ଆସିବ କ'ଣ ନା ସରସ୍ୱତୀ ଅର୍ଥ କରୁଛନ୍ତି, କର୍ମମୟୀ କ୍ରତୁଭି ସହ ଅନୁକିକି ହେତୁଆ ଅବଜ୍ଞା। ଏଇ ଯେଉଁ କ୍ରତୁଭି ଯେଉଁ ଯଜ୍ଞ ସବୁ ରହିଛି ବେଦରେ ସବୁ ବିଭିନ୍ନ ପ୍ରକାର ଭଗବତ ଗୀତାରେ କହିପାରିଲାନି ଯେ ନବମ ଅଧ୍ୟାୟରେ କୁହାଗଲା ତୈବିଦ୍ୟା ମାନ ସମୁପା ଅମୃତ ବାପା ଯଜ୍ଞ ନିଷ୍ଠା ସୁବର୍ଣ୍ଣି ପ୍ରାର୍ଥୀ ଇତ୍ୟାଦି ସବୁ ରହିଛି, ପ୍ରତି ଯଜ୍ଞ ସବୁ ରହିଛି। ଏସବୁ ଯଜ୍ଞକୁ ଆନୁକିକି ହିତୁଆ ସହ ଆନୁକିକି, ଆନୁକିକି କହିଲେ ଅଧ୍ୟାତ୍ମ ଜ୍ଞାନ ମଧ୍ୟ, ଏଇଟାକୁ ତ୍ୟାଗ କରି ଅବଜ୍ଞା ବା ତ୍ୟକ୍ତା କୃଷ୍ଣ ଆଶ୍ରିତ ଏଇଟାକୁ କଲେ ନାହିଁ କି ଆନୁକିକ ବିଦ୍ୟା ମଧ୍ୟ ଗ୍ରହଣ କଲେ ନାହିଁ। ଯଦି କର୍ମକାଣ୍ଡ ଧାରା ରହିଛି ସେଇଟାକୁ ମଧ୍ୟ ଗ୍ରହଣ କରିଥିଲେ ସେମାନେ ସ୍ୱର୍ଗକୁ ଆସିଥାନ୍ତେ, ସେଇଟା କଲେ ନାହିଁ କି ଯେଉଁ ରହିଛି ଯେଉଁ ଅଧ୍ୟାତ୍ମ ବିଦ୍ୟା ଯଦି ଆଶ୍ରୟ ନେଇଥାନ୍ତେ ତାହେଲେ ସେମାନେ ଭଗବତ ଧାମକୁ ଯାଇଥାନ୍ତେ। ମୋତେ ଅବଜ୍ଞା କରି ତ୍ୟକ୍ତା କୃଷ୍ଣ ଆଶ୍ରିତ, ଏ ମର୍ତ୍ତ୍ୟବାସୀ ଜଣେ ରହିଛି କୃଷ୍ଣ ଆଶ୍ରିତ, ଏମାନେ କ'ଣ ଭଗବାନଙ୍କୁ ପାର ହୋଇପାରିବେ? ଇତି କୃଷ୍ଣ ଶ୍ରୟଣ ମାତ୍ର ନେଇବ ଭଗବାନ ବର୍ଷ ଭୋଗ ବର୍ଷ ପଦ୍ଧତି ଯାହାଦେ ତତ୍ ତରଣାର୍ଥ ପ୍ରୟତ୍ନ ଅନୁଚିତ୍ୟା। ତେଣୁ ଆର ଅର୍ଥ ହେଉଛି ସରସ୍ୱତୀ ଅର୍ଥ କଲେ ଯେ କୃଷ୍ଣଙ୍କର ଯେଉଁ ଆଶ୍ରୟ ନେଇଗଲେ ତାଙ୍କର ଭଗବାନର କ'ଣ ପାର ହେବେ? ଭଗବାନ ଗୋଟେ ଗୋବସ୍ତ ହେଇଯିବ, ଗୋବସ୍ତ ପଦ ହେଇଯିବ, ଯାହାଦେ ତତ୍ ତରଣାର୍ଥ ପ୍ରୟତ୍ନ ଅନୁଚିତ୍ୟା। ତେଣୁ ଏ ଭଗବାନଙ୍କୁ ପାର ହେବା ପାଇଁ କୌଣସି ପ୍ରଦର୍ଶନ କରିବା ଦରକାର ନାହିଁ, ଭଗବାନଙ୍କ ଶରଣରେ ଗଲା ମାନେ ଜଣେ ପାର ହେଇଯିବ ବହୁତ ସହଜରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ସେ ଯେଉଁ କହିବାର ଉଦ୍ଦେଶ୍ୟ ସରସ୍ୱତୀଙ୍କୁ କହିଲେ ସେ ଯାହା କରିଛନ୍ତି ଭଲ କରିଛନ୍ତି, ତାର ଅର୍ଥ ହେଉଛି ଏଇଟା। କିନ୍ତୁ ଇଏ ଭାବୁଛନ୍ତି କ'ଣ ମୋତେ ଅବହେଳନା କଲେ ବହୁତ ବର୍ତ୍ତମାନ ତାଙ୍କ ଭୋଗୀ ମୁଁ ତାକୁ ଦେଖେଇବି ଟିକେ ଚଖେଇବି, ମୋର ଯେଉଁ ମୋତେ କଲେ ଅବହେଳା କଲେ ତାର ମୁଁ ଦେଖେଇବି ତାକୁ କେମିତି ମୋ ପ୍ରତି ଅବହେଳା କଲେ କ'ଣ ରେଜଲ୍ଟ କ'ଣ ହେବ ତାକୁ ଦେଖିବି ବର୍ତ୍ତମାନ, ମୁଁ ତାକୁ ପଠେଇବି ବର୍ତ୍ତମାନ ଯାଅ। ତେଣୁ କ୍ରୋଧ ପଡ଼ିବିଟା ଯାଉଛି, ବାଚାଳମ ବାଳିସମ ସ୍ତବ୍ଧମ ଅଜ୍ଞାନ ପଣ୍ଡିତ ମାୟନମ କୃଷ୍ଣ ମର୍ତ୍ତ ଉପାସିତ ଗୋପାମ ଚକ୍ର ପ୍ରିୟ। ମୂର୍ଖଟା ପାଠ ପଢ଼ି ନାହିଁ, ବାଚାଳ ମୋର ବହୁତ ବଡ଼ ବଡ଼ କଥା କହୁଛି, ବାଚାଳ ଭଳିଆ କଥା କହୁଛି, ବାଚାଳ ବାଳିଶ ଛୋଟ ପିଲା ସିଏ, କିନ୍ତୁ ବାଳିଶ ଛୋଟ ହେଲେ ପିଲା ପିଲା ହେଲେ କ'ଣ ବଡ଼ ବଡ଼ କଥା କହିକିରି ସ୍ତବ୍ଧମ, ବହୁତ ତାଙ୍କର ଗର୍ବ ରହିଛି ସ୍ତବ୍ଧମ। ଅଜ୍ଞ କିଛି ପାଠ ପଢ଼ିନି, ସ୍କୁଲକୁ ଯାଇନାହିଁ, ଆମେ ହେଉଛୁ ବୃହସ୍ପତିଙ୍କ ଶିଷ୍ୟ, ବହୁତ ପାଠ ପଢ଼ିଛୁ ଅଜ୍ଞ ଏମାନେ ଆଜ୍ଞା। ଏବଂ ପଣ୍ଡିତମାନେ ବହୁତ ପଣ୍ଡିତ ବୋଲି କଥା କହିଲା, ବନ୍ଦ କରିଦେଲା, ଇଂରେଜୀକୁ ବନ୍ଦ କରିଦେଲା, ଛୋଟ ପିଲାଟା ହେଲେ କ'ଣ ହେବ? ପଣ୍ଡିତମାନେ ନିଜକୁ ଭାବିଲା ପଣ୍ଡିତ ବୋଲି ଏ ବନ୍ଦ କରିଦେଲା, ଏ ବଡ଼ ବଡ଼ ମାନେ ମଧ୍ୟ ବୁଦ୍ଧି ଶିଖେଇ ଦେଲା ସେ ବନ୍ଦ କରିଦେଲେ, ଏଭଳି ନିଜକୁ ଭାବୁଛି ପଣ୍ଡିତ ବୋଲି। କୃଷ୍ଣ ମର୍ତ୍ତ୍ୟ ଉପାସିତ ଏ ଛୋଟ ପିଲା ମର୍ତ୍ତ୍ୟ, କୃଷ୍ଣ ମର୍ତ୍ତ୍ୟ ଦ୍ୱିତୀୟରେ କୁହାଯାଇଛି, ମର୍ତ୍ତ୍ୟ ମର୍ତ୍ତ୍ୟ ଜଗତ ରହିଛି, ସେ ମୃତ୍ୟୁବରଣ କରିବ, ସେ କୃଷ୍ଣଙ୍କୁ ତାର ଆଶ୍ରୟ ନେଇକରି ଗୋପାଙ୍କୁ ଚକ୍ର ରଖନ୍ତି। ଗୋପା ମାନେ ଗୌଡ଼ମାନେ ମଧ୍ୟ ହୀନ ଗୌଡ଼ ଜାତି, ଏମାନେ ମଧ୍ୟ ମୋର ଚକ୍ରୁ ଅପ୍ରିୟ, ମୋର ଅପ୍ରିୟ କଲେ ଜାଣିପାରୁନାହାନ୍ତି କାହାର କାହା ସହିତ ଟକ୍କର ନେଉଛନ୍ତି, କ'ଣ ଫଳ ହେବ ମୁଁ ଦେଖେଇବି ତାଙ୍କୁ, ତାଙ୍କୁ ବର୍ତ୍ତମାନ ବିନାଶ କରିଦେବି ଏ ଚକ୍ରୁ ଅପ୍ରିୟ। ତେଣୁ ଏଟାର ଅର୍ଥ କ'ଣ ହେବ? ସରସ୍ୱତୀ ଏଇଟାକୁ କେମିତି ନିନ୍ଦାଟାକୁ କେମିତି ସ୍ତୁତିରେ ପରିଣତ କରିବେ? ବାଚାଳ କହିଲେ ବାଚୟା ସରସ୍ୱତ୍ୟା ଅଳଙ୍କୃତ୍ୟା, ବାଚାଳ ଅଳଙ୍ ବାଚ ଅଳଂ ଶ୍ରେଷ୍ଠ ଅଳଂ ଶ୍ରେଷ୍ଠ ବାଚ କହିଛନ୍ତି, ବାଚାଳ ଅଳଂ ମାନେ ସରସ୍ୱତୀ ଅଳଙ୍କୃତ, ଅଳଂ କହିଲେ ସରସ୍ୱତୀ ବି ରହିଛନ୍ତି ସେଠି ବାଚ, ଭଗବାନଙ୍କ ବାଚରେ କ'ଣ ବାଦନେ ଲକ୍ଷ୍ମୀ ଯଶ ଚବକ୍ଷସି जस्यास्ते हृदये संवे तनुसिंहमहं भजे सिद्धस्वामी तंकर टीकारे भगवती टीकारे ये भाव में भगवान को आराधना कराचारण ए बागिशा जस्य बदने जहाँ पर मुख्य रही सरस्वती देवी बागिशा आम बाघर नियंत्रणकारी देवी होती सरस्वती देवी बागिशा से बागिशा जस्य बदने जहाँ बदन नृसिंहदेव बदना कर जहाँ बदन सरस्वती देवी रही बागिशा जस्य बदने एवं लक्ष्मी जस्य वक्षसी जहाँ वक्ष देश में लक्ष्मी रोचास्ते हृदय संबित जहाँ हृदय संबित शक्ति रही संबित कह चित शक्ति चेतना शक्ति से नृसिंह भजन करुच्ची बागिशा से बाच बाच या सरस्वती अलंकृत्या कृष्ण जहाँ कह सरस्वती कौन सरस्वती शक्ति कौन भूल आसब ना त्रुटि आसब ना बाच या सरस्वती अलंकृता बाच ये भाव में बाचाड़ अलम श्रेष्ठ बाच वचन बाचाड़म जो शब्द आस अर्थ आस बाड़ीश छोट पा कि बाड़ीश कहले मूर्खोपी जस जस्मा तम बाड़ीश मूर्खोपी जस्मा तम बाड़ीश कहले अर्थ में ध्रुव भाई क्या कहु ध्रुव कह ध्रुव मतलब छोट पिला तथा से भगवान भक्त हो गले बाड़ीश मूर्ख भी जस्मा तम कौन कह बाड़ीश शब्द अर्थ हो सीधर्श मत कहते बाड़ीशर अर्थ भंडा भी मुक्त ठीक एक शिशुपरी शिशुपरी मूर्ख भी जस्मा तार अर्थ ये हम मैंने जन भंडा भी मुक्त मूर्ख मूर्ख मूर्खा भी मुक्त जस्मा तम तेणु ये बाड़ीश शब्द अर्थ होते भाव में जमी ध्रुव इत्यादि बाचारण बाड़ीश स्तब्धम स्तब्धम कहे गर्व कि तार अर्थ हो स्तब्धम कहे बंदस्य अन्यस्य अभावात् अन्यस्य अभावात् अनम्रम ତାଙ୍କର ଯାହାର ଆଉ କେହି ବନ୍ଦନା କରିବାକୁ ନାହାନ୍ତି ଆମର ଉପରେ ଆପଣ ଅଛନ୍ତି ପ୍ରଭୁ ନମସ୍କାର ପ୍ରଣାମ ସବୁ କରୁଛେ ଯିଏ ଯାହାଙ୍କ ଉପରେ କେହି ନାହାନ୍ତି ସେ କାହାକୁ ପ୍ରଣାମ କରିବେ ନମ୍ର ତାଙ୍କର କାହାକୁ ପ୍ରଣାମ ନମ୍ର ହେବେ କାହାକୁ କାହାକୁ ପ୍ରଣାମ କରିବେ ତାଙ୍କ ଉପରେ କେହି ନାହାନ୍ତି ସବୁଠାରୁ ଶ୍ରେଷ୍ଠ ଆସନରେ ସେ ଅଛନ୍ତି ସମସ୍ତେ ତାଙ୍କୁ ପ୍ରଣାମ କରିବେ ସେ କାହାକୁ ପ୍ରଣାମ କରିବେ ଅବଶ୍ୟ ଭଗବାନ ମଧ୍ୟ ତାଙ୍କ ଭକ୍ତକୁ ପ୍ରଣାମ କରନ୍ତି କିନ୍ତୁ ଭଗବାନଙ୍କ ଉପରେ କେହି ନାହାନ୍ତି ସେ ତାଙ୍କର ଭକ୍ତ ବସରତା ସେଇଟା ତେଣୁ ସ୍ତବ୍ଧମ ଅର୍ଥ ହେଉଛି ବନ୍ଦସ୍ୟ ଅନ୍ୟସ୍ୟ ଅଭାବା ଆଉ କେହି ନାହାନ୍ତି ତାଙ୍କର ବନ୍ଦ୍ୟ ତାଙ୍କୁ ସେ କାହାକୁ ବନ୍ଦନା କରିବା କେହି ନାହାନ୍ତି ସେ ଉପଯୁକ୍ତ କେହି ବ୍ୟକ୍ତି ନାହାନ୍ତି ସେ ସବୁଠାରୁ ଶ୍ରେଷ୍ଠ ହାଇଏଷ୍ଟ ପୋଷ୍ଟରେ ଅଛନ୍ତି ଅନମ୍ର ସେଥିପାଇଁ ତାଙ୍କୁ କାହାକୁ ନମ୍ର କାହାକୁ ବନ୍ଦନା କରିବା ପାଇଁ କେହି ନାହାନ୍ତି ସେଥିପାଇଁ ସ୍ତବ୍ଧ ଶବ୍ଦ ବ୍ୟବହାର କରାଗଲା ଏବଂ ପଣ୍ଡିତ ମାନିନ ଅଜ୍ଞ ସ୍ତବ୍ଧଙ୍କର ଅଜ୍ଞ ଅର୍ଥ ହେଉଛି କ'ଣ ଅଜ୍ଞ କହିଲେ ଆମେ ଜାଣିନାହୁଁ ମୂର୍ଖ ଅଜ୍ଞ କିନ୍ତୁ ତାର ସରସ୍ୱତୀ ଦେବୀ ଅର୍ଥ କରୁଛନ୍ତି ନାସ୍ତି ଜ୍ଞ ଜସ୍ମାତମ୍ ଯାହାଙ୍କର କିଛି ଅଜ୍ଞ କିଛି ନାହିଁ ନାସ୍ତି ଜ୍ଞ ଜସ୍ମାତମ୍ ଯାହାଙ୍କ ପାଖରେ କିଛି ଅଜ୍ଞାନତା ନାହିଁ ସେ ଅଜ୍ଞ ନାସ୍ତି ଜ୍ଞ ଜସ୍ମାତମ୍ ଯାହାଙ୍କ ପାଖରେ କିଛି ଜ୍ଞାନ ଅଜ୍ଞ ଅଜ୍ଞତା କିଛି ନାହିଁ ତେଣୁ ସେ ଅଜ୍ଞ 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 ତାଙ୍କର ଜ୍ଞାନ କିଛି ଅଭାବ ନାହିଁ ବା ଏଠି ଯେଉଁ କହିଲେ ନାସ୍ତି ଜ୍ଞ ଜସ୍ମାତମ୍ ଅ କହିଲେ ନାସ୍ତି ଜ୍ଞ କହିଲେ ଜ୍ଞାନ ତାଙ୍କର ଏମିତି କିଛି ନାହିଁ ଯେ ସେ ଜ୍ଞାନ ତାଙ୍କର ନାହିଁ ଏଇଟା ନାହିଁ ଏ ଯେଟା ଜାଣିନାହାନ୍ତି ଭଗବାନ ଏଇଟା ଜାଣିନାହାନ୍ତି ତାଙ୍କର ଅଜ୍ଞତା ରହିଛି ଏଇଟା ଜାଣିନାହାନ୍ତି ସେ କେମିତି ଏଇଟା କରିବାକୁ ପଡ଼ିବ ସେ ଜାଣିନାହାନ୍ତି ଭଗବାନ ଜାଣିନାହାନ୍ତି ନାସ୍ତି ଜ୍ଞ ତାଙ୍କର କିଛି ଅଜ୍ଞ ଅଜ୍ଞ ନାସ୍ତି ନୁହଁ ଜ୍ଞ କହିଲେ ଜ୍ଞାନ ଏମିତି କିଛି ଜ୍ଞାନ ନାହିଁ ତାଙ୍କର ନାହିଁ ସେଇଟା ଅମକ ଜ୍ଞାନଟା ତାଙ୍କର ନାହିଁ ତେଣୁ ସେ ଅଜ୍ଞ ଅଜ୍ଞ ଏବଂ ପଣ୍ଡିତମାନ ପଣ୍ଡିତମାନଙ୍କର ପଣ୍ଡିତ ପଣ୍ଡିତ ଭଳିଆ ହେଉଛି ନା ସରସ୍ୱତୀ କହିଲେ କ'ଣ ପଣ୍ଡିତମାନଙ୍କ ଅର୍ଥ ହେଉଛି ପଣ୍ଡିତ କର୍ତ୍ତୃକ ମାନ ସବୁ ପଣ୍ଡିତମାନେ ଯାକୁ ମାନ ସମାନ ପ୍ରଦର୍ଶନ କରନ୍ତି ପଣ୍ଡିତମାନ ଆଦରୁ ବର୍ତ୍ତତି ଦଶ୍ୟତା ସମସ୍ତେ ପଣ୍ଡିତମାନେ ଯେତେ ବିଦ୍ୱାନ ପଣ୍ଡିତ ହୁଅନ୍ତୁ ସବୁ ପଣ୍ଡିତମାନଙ୍କର ସିଏ ତାଙ୍କ ଚରଣରେ ସେମାନେ ଯାଉଛନ୍ତି ପଣ୍ଡିତ କର୍ତ୍ତୃକ ମାନ ତାଙ୍କୁ ଅଭିମାନ ପ୍ରଦାନ କରୁଛନ୍ତି ସମ୍ମାନ ପ୍ରଦର୍ଶନ କରୁଛନ୍ତି ଭଗବତ ଗୀତାରେ ଭଗବାନ କହିଲେ ସପ୍ତମ ଅଧ୍ୟାୟରେ ବହୁନା ଜନ୍ମନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ସବୁଠାରୁ ଶ୍ରେଷ୍ଠ ଜ୍ଞାନୀ ଯିଏ ସିଏ ବାସୁଦେବ ସର୍ବମିତି ସବୁ ପ୍ରଭୁ ଆପଣ ହିଁ ସବୁକିଛି ସିଏ ହେଉଛନ୍ତି ମହାତ୍ମା ତେଣୁ ପଣ୍ଡିତ ମାନିଜ୍ଞ ପଣ୍ଡିତ ମାନିଣ କହିଲେ ସବୁ ପଣ୍ଡିତମାନେ ଆପଣଙ୍କୁ ପ୍ରଣାମ କରୁଛନ୍ତି ଇନ୍ଦ୍ର ଜାଣିପାରୁନାହାନ୍ତି ଭଗବାନ ସ୍ତୁତି କରୁଛନ୍ତି ଇନ୍ଦ୍ର ଭାବୁଛନ୍ତି ତାକୁ କ୍ରୋଧ ପ୍ରକାଶ କରି ହତ୍ୟା କରିବି ବର୍ତ୍ତମାନ ସବୁ ଗୋଟି ଗୋଟି କରି ହତ୍ୟା କରିବି କ୍ରୋଧ ପଡ଼ି ପଡ଼ିକା ଯାଉଛି ସେ ଜାଣୁନାହାନ୍ତି ସେ ରୋଗୀ ଅଛନ୍ତି ତାଙ୍କ ଭଗବାନ ଏଇଭଳି ଭାବରେ ତାଙ୍କ ଗର୍ବକୁ ବଢ଼େଇ ବଢ଼େଇକି ତାଙ୍କ କ୍ରୋଧକୁ ବଢ଼େଇ ବଢ଼େଇକି ତାଙ୍କୁ ବର୍ତ୍ତମାନ ଶାନ୍ତ କରେଇବେ ବର୍ତ୍ତମାନ ଚିନ୍ତା କରିବେ ଆସିଯିବ ସମୟ ଆସିଯିବ ଏ ମୋ ଚାକିରି ଚାଲିଗଲା ଏ ଅବସ୍ଥା ଆସିବ ଇନ୍ଦ୍ରଙ୍କର ତେଣୁ କୃଷ୍ଣ ମଧ୍ୟ ଉପାସ ଗୋପାମ ଚକ୍ର ପ୍ରିୟ ଏଇଭଳି ଭାବେ କରିଛନ୍ତି ନା ସରକାର କ'ଣ କରିବା ତାହେଲେ ନା ଏସା ସିଆ ବୋଲି ତାନା ସେମାନଙ୍କୁ ଦେଖିକି କହୁଛନ୍ତି ଏସା ଏମାନଙ୍କୁ ଯେଉଁ ସିଆ ଅବଲିପ୍ତ ବହୁତ ଐଶ୍ୱର୍ଯ୍ୟ ତାଙ୍କର ହେଇଯାଇଛି କିଛି ଜମି କିଛି ପ୍ରାପ୍ତ ହୋଇଛନ୍ତି ବା ଗାଭୀମାନ କିଛି ପ୍ରାପ୍ତ ହୋଇଛନ୍ତି କିଛି ଧନ ପ୍ରାପ୍ତ ହୋଇଯାଇଛନ୍ତି ସିଆ ଅବଲିପ୍ତମାନ ଏଇଥିରେ ସେମାନେ ଏତେ ଗର୍ବ ତାଙ୍କର ହେଇଯାଇଛି କୃଷ୍ଣନା ଦୀପ କୃଷ୍ଣନା ବା ପିତାତ୍ମନା କୃଷ୍ଣ ନାଦ୍ମା ପିତାତ୍ମନା କୃଷ୍ଣଙ୍କ ଦ୍ୱାରା ସମର୍ଥିତ ଯେଉଁମାନଙ୍କ ହୃଦୟ ତାର ଅର୍ଥ ହେଉଛି ଏଇଟା ତାଙ୍କ ହୃଦୟରେ କୃଷ୍ଣ ଯାହା କହୁଛନ୍ତି ସେମାନେ ସେଇଟା କ'ଣ କହୁଛନ୍ତି କୃଷ୍ଣନା ଆତ୍ମା ପିତାତ୍ମନା ତାଙ୍କର ହୃଦୟ କହିଛି କୃଷ୍ଣ ଯାହା କହିଲେ ସେଇଟା ଗ୍ରହଣ କଲେ କୃଷ୍ଣ ହିଁ ତାଙ୍କ ପ୍ରାଣ ଏମାନଙ୍କର ଏଇଭଳି ଭାବରେ ତାଙ୍କର ଐଶ୍ୱର୍ଯ୍ୟ ମଦ ଆସିଯାଇଛି ତେଣୁ ବର୍ତ୍ତମାନ ଦୁର୍ନୁତ ମୁଁ ତାଙ୍କୁ ବର୍ତ୍ତମାନ ଚିକିତ୍ସା କରିବି ତାଙ୍କର ତାଙ୍କୁ ସବୁ ସଫା କରିବି ମାନେ ତାଙ୍କର ଯେଉଁ ଗର୍ବ ହୋଇଯାଇଛି ସବୁ ଗର୍ବ ଦୂର କରିବି ଦୁର୍ନୁତ ସଫା କରିବି ତାଙ୍କର ମଇଳା ହୋଇଯାଇଛି ତାଙ୍କ ହୃଦୟରେ ମଇଳା ହୋଇଯାଇଛି ତାଙ୍କୁ ସଫା କରିବି ଦୁର୍ନୁତ ସଫା କରିବି ବସରମାନ ହେବି ସଫା କରିବି ଦୁର୍ନୁତ ଶ୍ରୀମଦ ସ୍ତମ୍ଭ ତାଙ୍କର ଶ୍ରୀମଦ ଯେଉଁ ରହିଛି ବହୁତ ଗର୍ବ ହୋଇଯାଇଛି ସ୍ତମ୍ଭ ହୋଇଯାଇଛି ଗର୍ବ ଦମ୍ଭ ଅଭିମାନ ସେସବୁ ହୋଇଯାଇଛି ପଶୁ ନୟତ ସଂକ୍ଷମ ଏଇ ପଶୁ ଯେଉଁ ଅଛନ୍ତି ଗାଭୀମାନଙ୍କ ଗାଭୀ କହୁନାହାନ୍ତି ପଶୁ ଏଇ ପଶୁ କ୍ରୋଧ ହୋଇଯାଇଛି ଗାଭୀମାନଙ୍କୁ ତ ଗାଭୀ କହିବା କଥା ଗାଭୀ ବି କହୁନାହାନ୍ତି ତେଣୁ ଗାଭୀକୁ ନେଇକି ସେ ଜୀବ ପ୍ରତିମା ପ୍ରାର୍ଥନା କରିବେ ପଶୁ କହିଲେ ପଶୁ ନୟତ ସଂକ୍ଷମ ଏଇ ଯେଉଁ 900,000 ଗାଭୀ ଅଛନ୍ତି ତାଙ୍କୁ ଏତେ ଗର୍ବ ହୋଇଯାଇଛି ସେ ଗାଭୀମାନଙ୍କୁ ସବୁ ହତ୍ୟା କରିବା ସଂକ୍ଷମ ସମ୍ୟକ ଭାବରେ ନଷ୍ଟ କରିବା ଆଉ କେହି ବଞ୍ଚିବେ ନାହିଁ ଗୋଟିଏ ବଞ୍ଚିବ ନାହିଁ ସଂକ୍ଷୟ ତେଣୁ ଏଇଟା ହେଉଛି 6 ନମ୍ବର ଶ୍ଳୋକ 6 ନମ୍ବର ଶ୍ଳୋକରେ ଏହାର ଅର୍ଥ କ'ଣ ପ୍ରକୃତ ଅର୍ଥ କ'ଣ ଇନ୍ଦ୍ର ବୁଝୁନାହାନ୍ତି କି ସମର୍ଥକ ବୁଝୁନାହାନ୍ତି ଇନ୍ଦ୍ର ଯାହା କହିଲେ ଆଖିରି କରିବେ ସେମାନେ ବୁଝିକି ସେ କାର୍ଯ୍ୟ କରିବେ କିନ୍ତୁ ତାର ସରସ୍ୱତୀ ଅର୍ଥ ଏଇଭଳି ଭାବେ ଭକ୍ତମାନେ ବୁଝିବେ ଏଇଟା ଭକ୍ତମାନେ ବୁଝିବେ କ'ଣ ନା ଶ୍ରିୟା କହିଲେ ଚନ୍ଦନ ଚର୍ଚ୍ଚୈବ ଅବଲିପ୍ତାନା ଲିପ୍ତାଙ୍ଗନା ଶ୍ରିୟା କହିଲେ ଚନ୍ଦନ ଭଗବାନଙ୍କର ଶରୀରରେ ଚନ୍ଦନ ଚର୍ଚିତ ନୀଳକଳେବର ବସତି ବନେ ବନମାଳ ଶ୍ରିୟା ମୋତେ ଆଉ ଗୋଟେ ଅର୍ଥ ହେଉଛି ଚନ୍ଦନ ଚର୍ଚ୍ଚ ଚନ୍ଦନ ଚର୍ଚିତ ହୋଇଛନ୍ତି ତାଙ୍କର ଶରୀରରେ ଚନ୍ଦନ ଲାଗିଛି ଅବଲିପ୍ତାନା ଲିପ୍ତାଙ୍ଗନା ଶରୀରରେ ଚନ୍ଦନ ଲାଗିଛି ତେଣୁ ଏସା ଶ୍ରିୟା ବଲିପ୍ତାନା ଧୁନୁତ ଶ୍ରୀ ମଦସ୍ତମ୍ଭ ଶ୍ରୀମାନ ଯହ ଯାହାଙ୍କର ଶ୍ରୀ ସେ ଭଗବାନ ଶ୍ରୀ କୃଷ୍ଣ ସିଏ ତାଙ୍କ ଶରୀରରେ ଏଇଭଳି ଭାବେ ଚନ୍ଦନ ଚର୍ଚିତ ହୋଇଛି ଏବଂ ଜାଡ଼ିଆ ଭାବସ୍ତମ୍ ଧୁନୁତ ତାଙ୍କର ଯେହେତୁ ସମସ୍ତେ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛନ୍ତି ସେମାନେ ଜାଡ଼ିଆ ଆସିଯାଉଛି ଏଇ ଅଷ୍ଟଶତୀ ବିକାର କଥା ଆସୁଛି ଜାଡ଼ିଆ ଆସିଯାଉଛି ତେଣୁ ଏଇଟାକୁ ଆମେ ତାଙ୍କୁ ଜାଡ଼ିଆ ଭାବକୁ ଦୂର କରିବା କେମିତି ଦୂର କରିବା ଦୂରୀକୃତ କେମିତି ଦୂର କରିବା ନା ତେନ ତଥା ବର୍ଷଥ ତାଙ୍କୁ ସେଇଭଳି ଭାବେ ବର୍ତ୍ତମାନ ତୁମେ ବର୍ଷା କର ଭୀଷଣ ବର୍ଷା କର ଯଥା ତେସା ଶୀତଜନିତ ସ୍ତମ୍ଭ, ଏଇ ଯେଉଁ ସ୍ତମ୍ଭ ଆସିଲା ନା, ଶୀତ ଏତେ ଶୀତ ହେବ ଶରୀର ସ୍ତମ୍ଭ ହେଇଯିବ, ସ୍ତବ୍ଧ ହେଇଯିବ, ଏଭଳି କହିବ ଶୀତଜନିତ ସ୍ତମ୍ଭ। ଏଇଟା ହେବା ଦ୍ୱାରା କ'ଣ ହେବ ନା, ଉଷ୍ଣ ନିବର୍ତ୍ତନ ଭାବେ ସ୍ତମ୍ଭ ହେଇଗଲା ପରେ, ଥଣ୍ଡା ହେଇଗଲା ପରେ ଭଗବାନଙ୍କୁ ଉଷୁମ କରିବେ, ଗରମ କରିବେ, ଗୋବର୍ଦ୍ଧନ ଟେକିବେ, ଟିକିଏ ତା ଭିତରେ ଏୟାର କଣ୍ଡିସନ ହେଇଯିବ, ବିନା ଏୟାର କଣ୍ଡିସନରେ ସେଇଟା ଏୟାର କଣ୍ଡିସନ ହେଇଯିବ, ଚାରିଆଡ଼େ ଶୀତ ହେଇକି ରହିଛି, ବରଫ ପଡ଼ୁଛି, କିନ୍ତୁ ସେ ଭିତରଟା ବହୁତ ଆରାମଦାୟକ ସ୍ଥାନ ହେଇଯିବ, ସେଇଠି ସେ ରହିବେ ସେମାନେ। ତଥା ପଶୁ ଦୁର୍ନୀତ କହିଲେ, ପଶୁମାନେ ମଧ୍ୟ ଶୀତେନ କମ୍ପୟତ, ଏ ଯେଉଁ ଥଣ୍ଡା ବର୍ଷା ହେବ, ଥଣ୍ଡା ହେବ, ଏଦ୍ୱାରା ପଶୁମାନେ ମଧ୍ୟ କମ୍ପିତ ହେଇଥିବେ, ସେମାନେ ମଧ୍ୟ ବର୍ତ୍ତମାନ ଆରାମ ପାଇବେ ସେଠି। ଏଠି କହିବ ଚତଃ କୃଷ୍ଣେଣ ଗୋବର୍ଦ୍ଧନ ଉଦ୍ଧୃତେ ସତୀ ସଂଖ୍ୟ ସମ୍ୟକ ନିବାସ, ସଂଖ୍ୟ ନଷ୍ଟ କରିବି, ସଂଖ୍ୟର ଆଉ ଗୋଟେ ଅର୍ଥ ହେଉଛି କ'ଣ ନା ସମ୍ୟକ, ସଂଖ୍ୟ ଗୋଟେ ସମ୍ୟକ ନିବାସ, କ୍ଷୟର ଆଉ ଗୋଟେ ଅର୍ଥ ହେଉଛି ନିବାସ। ଆମର ଗୋଟେ ଶ୍ଳୋକ ନାହାନ୍ତି ଯେଉଁ ରହିଛି ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ, ଯେଉଁ କ'ଣ ସେ ଶ୍ଳୋକ, ତଦ ବାଘ ବିସର୍ଗ ଜନତା ବିପ୍ଳବ, ତା ପୂର୍ବ ଶ୍ଳୋକଟା କ'ଣ, ତା ପୂର୍ବ ଶ୍ଳୋକଟା, ତା ପୂର୍ବ ଶ୍ଳୋକଟା ହେଉଛି ନଜର ପଚାଶ ଚିତ୍ର ପ୍ରଦାନ ଜଗତ ପବିତ୍ର ପ୍ରଗୃଣିତ କରିଛି, ତା ବାହାର ପ୍ରୀତମ ଉଷତି ମନୁଷା ନଜତ୍ର ହଂସା ନିରମନ୍ତି ଉଶିକ୍ଷା ଆଖ୍ୟା ଶ୍ରଦ୍ଧା ଅଛି ଶିକ୍ଷା ଶିକ୍ଷା, ତାର ଅର୍ଥ ହେଉଛି ବାହାର ନିବାସ। ତେଣୁ ଏଇଟା ସମ୍ୟକ ନିବାସ, ଗୋଟେ ସୁନ୍ଦର ନିବାସ ସମସ୍ତ ତା ପାଇଁ ହେବ, ତା ତଳମ ନୟତ ଭଗବାନଙ୍କୁ ନେବେ ଫେରି ନେବେ। ତେଣୁ ଅତି ସୁଖଦ ଗୋବର୍ଦ୍ଧନ ତଳ ନିବାସ ପ୍ରତିନୟନେ ଜୁୟମେବ କାରଣୀ ହେବ। ତେଣୁ ଏଇଭଳି ଭାବରେ ତାଙ୍କୁ ଥଣ୍ଡା ଦେଇଥିଲା ପରେ ସେ ଯେଉଁ ଆରାମ ପାଇବେ, ଉଷ୍ମ ପ୍ରାପ୍ତ ହେବେ, ସେ ସେଇଟା ଆନନ୍ଦ ପ୍ରାପ୍ତ ହେବେ। ଯେମିତି କୁହାଯାଏ ଆଉ ଗୋଟେ ଜାଗାରେ ଅଛି ବୋଧେ ସେଇଟା ଆସିବ, ଯେମିତି ଆମକୁ ବର୍ତ୍ତମାନ କ୍ଷୁଦା ହେଉଛି, ନଅଟା ବାଜିଗଲା ବେଗ କେତେବେଳେ ବାଜିବ, ବହୁତ କ୍ଷୁଦା, ଯଦି କ୍ଷୁଦା ନ ହୁଅନ୍ତା ଆମକୁ କ୍ଷୁଦା ନଥାନ୍ତା, ଆମକୁ କିଛି ଚିନ୍ତା କରିଥାନ୍ତେ ଖାଇବା ପାଇଁ, ବେଗ କଥା ବେଲ ବାଜୁ ତାଙ୍କୁ ଆମେ କଥା ଶୁଣି ଖାଇବା ପାଇଁ ଯିବା ନାହିଁ, କିନ୍ତୁ ଆମର କ୍ଷୁଧା ରହିଛି ନା, କ୍ଷୁଧା ଆମକୁ କ୍ଷୁଧା କ୍ଷୁଧା କରେ ହଙ୍ଗର ହେଇଛି ମଦର ଟେଷ୍ଟ ଯେଉଁ କ୍ଷୁଧା ଯଦି ନଥିବ ଯେତେ ଭଲ ଖାଦ୍ୟ ହେବ କ'ଣ ଭଲ ଲାଗିବ ନାହିଁ। ତେଣୁ ସେହିଭଳି ଭାବରେ ଏହିଭଳି ଭାବରେ ସେମାନେ ଯଦି କମ୍ପିତ ହେବେ ସେତେବେଳେ ଆରାମ ଆନନ୍ଦ ପାଇବେ, ସେଠି ଉଷ୍ମତା ପ୍ରାପ୍ତ ହେବେ, କେତେ ଆନନ୍ଦିତ ହେବେ ସେମାନେ, ତାଙ୍କୁ ସେହିଭଳି ଭାବରେ ତାକୁ ଆନନ୍ଦ ପ୍ରଦାନ କର, ତାର ସରସ୍ୱତୀ ଅର୍ଥ ହେଉଛି ଏହିଭଳି ଭାବରେ। ତେଣୁ ତଥାପି ଏମାନେ ଚିନ୍ତା କରୁଛନ୍ତି, ପ୍ରଭୁ ଆମେ ଯିବୁ, ଏକୁଟି ଆମେ ଯିବୁ, ଆପଣ ଆମର ସେନାପତି, ଆପଣ ଆମର ମୁଖ୍ୟ, ନା ମୁଁ ଯିବି, ବ୍ୟସ୍ତ ହେବା ଦରକାର ନାହିଁ, ଅହଂ ଚ ଐରାବତଂ ନାଗମ, ମୁଁ ମଧ୍ୟ ଯିବି, ଅହଂ ଚ ମୁଁ ଯିବି, ତୁମେ ଭୟ କର ନା, ମୁଁ ଯାଉଛି, ମେ ହୁଁ ତୁମେ ଯାଅ ଆଗେ ଚାଲ, ମୁଁ ଯାଉଛି ବର୍ତ୍ତମାନ, ଅହଂ ଚ ଐରାବତଂ ନାଗ, ଐରାବତ ଉପରେ ମୁଁ ଯିବି, ମୁଁ ଏକୁଟିଆ ଯିବି ନାହିଁ, ଐରାବତଂ ଚ ନାଗ ମାରୁୟ ଅନୁବ୍ରଜେ ବ୍ରଜମ, ଅନୁବ୍ରଜେ ବ୍ରଜମ ମୁଁ ସେଠିକି ଯିବି, ଅନୁବ୍ରଜ ବ୍ରଜ ଶବ୍ଦ ଉଚ୍ଚାରଣ କଲେ ବ୍ରଜ ବ୍ରଜ ବ୍ରଜକୁ ଯିବି, ଭଗବତ ଗୀତାରେ ଯେତେବେଳେ ଭଗବାନ କହିଲେ ସର୍ବଧର୍ମାନ ପ୍ରତ୍ୟେକ ମାଁ ଏବଂ ଶରଣ ବ୍ରଜ, ବ୍ରଜ ଶବ୍ଦ କହିଲେ ଭଗବାନଙ୍କର ଆନନ୍ଦ ଆସୁଛି, ଅନ୍ୟ ଶବ୍ଦ ବ୍ୟବହାର କରିପାରିଥାନ୍ତେ, ତେଣୁ ବ୍ରଜ ଶବ୍ଦ କହିବାର ଉଦ୍ଦେଶ୍ୟ ଯେ ଭଗବାନଙ୍କର ଚିନ୍ତା ପଡ଼ିଗଲା ଗୋପୀମାନଙ୍କ କଥା, ବ୍ରଜ କହିଲା ମାନେ ଗୋପୀମାନଙ୍କୁ ଆସିଗଲେ, ଗୋପୀମାନେ ଆସିଯିବେ, ତେଣୁ ଇଏ ମଧ୍ୟ ସେହିଭଳି ଭାବେ ବ୍ରଜ ଶବ୍ଦ ବ୍ୟବହାର କଲେ, ଅନୁବ୍ରଜେ ବ୍ରଜମ ମୁଁ ଆମେ ବ୍ରଜକୁ ଯିବୁ, ମୁଁ ମଧ୍ୟ ଯିବି, ଚିନ୍ତା କରନା ଭୟ କରନା ମୁଁ ଅଛି ତୁମ ପାଖରେ ପଛରେ, ତେଣୁ ମରୁଜଣୀ ମୁଁ ଏପଟିଆ ଯିବିନି, ମରୁଗଣ ଅଣଚାଶ ମରୁତ ତାଙ୍କ ସାନ ଭାଇ, ଇଏମାନେ ହେଉଛନ୍ତି ମରୁତମାନେ ହେଉଛନ୍ତି ପ୍ରକୃତରେ ଅସୁରମାନେ, ଦିତିକର ପୁତ୍ର, କିନ୍ତୁ ସେ ଏଇ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେଇଟା, ସେ ଏଇ ପରିକ୍ଷୀ ମହାରାଜ ପ୍ରଶ୍ନ ପଚାରିଛନ୍ତି, ମରୁତମାନଙ୍କୁ ହେଉଛନ୍ତି ଦିତିଙ୍କର ସନ୍ତାନ, ସେ କେମିତି ସ୍ୱର୍ଗରେ ରହିଲେ ନା, ସେ ଇନ୍ଦ୍ର ମାରିବା ପାଇଁ ଯାଇଥିଲେ, କାରଣ ଦିଦି ଗୋଟେ ଯଜ୍ଞ କଲେ ତାଙ୍କ ସ୍ୱାମୀ କଶ୍ୟପଙ୍କୁ ଏଭଳି, ଏଇ ଯେଉଁ ଆମେ ଶୁଣୁଥିଲେ ବାମଦେବ କଥା ଅଦିତି ବାର ଦିନରେ ଭଗବାନ ପ୍ରାପ୍ତ ହୋଇଗଲେ ପୈବତ ଯଜ୍ଞ, ତେଣୁ ସେହିଭଳି ଭାବେ କଶ୍ୟପ ତାଙ୍କୁ କହିଲେ ପୈବତ ଯଜ୍ଞ କହିଥିଲେ, ଆଉ ଗୋଟେ ପତ୍ନୀ ଦ୍ୱିତୀୟଙ୍କୁ କହିଥିଲେ କୁଶବନ ବ୍ରତ, ଏଇଟା ଗୋଟେ ବର୍ଷ ଧରି ଚାଲିବ, ବାର ମାସ ଧରି ଚାଲିବ, ଏ ବାର ଦିନରେ ପ୍ରାପ୍ତ ହେଲେ ସେଟା ବାର ମାସରେ ପ୍ରାପ୍ତ ହେବେ, କାହିଁକିନା ଇଏ ବହୁତ ପ୍ରକାରଙ୍କର ରହିଛି ଅଶୁଚି ରହିଛି, ତେଣୁ ବାର ମାସ ଦରକାର ପଡ଼ିଲା। ତେଣୁ ଏ ଯେଉଁ କଲେ ସେ କହିଲେ ଏଭଳି କଶ୍ୟପ ତାଙ୍କୁ ତାଙ୍କ ପାଖରେ ଯାଇକି ଯେତେବେଳେ ପହଞ୍ଚିଲେ ସେ ଏଭଳି ଭାବେ ତାଙ୍କ ସେବା କଲେ। କଶ୍ୟପ କହିଲେ କ'ଣ ତୁମେ ଚାହୁଁଛ, ମୁଁ ହେଉଛି ତୁମର ସ୍ୱାମୀ, ମୁଁ ତୁମର ଭଗବାନ ଭଳି ସ୍ୱାମୀରେ ପତିରେ ଭଗବାନ ଏଭଳି ଶ୍ଳୋକ ଅଛନ୍ତି, ତେଣୁ ଏଭଳି ଭାବରେ କହିଲେ ସେ କହିଲେ ଦିଦି କହିଲେ ମୁଁ ଗୋଟେ ପୁତ୍ର ଚାହୁଁଛି, ନା ଠିକ୍ ଅଛି ପୁତ୍ର ସନ୍ତାନ ଦେବା, ନା ପୁତ୍ର ବୃଣୀ ମୁଁ ଏଭଳିଆ ପୁତ୍ର ଚାହୁଁଛି ଯିଏକି ଇନ୍ଦ୍ର ହା ଇନ୍ଦ୍ର ହତ୍ୟା କରିଦେବ। ତେଣୁ କଶ ବୋଲି କହିଲେ ଆରେ ଏ ସ୍ତ୍ରୀ ଲୋକମାନଙ୍କର କେତେ ଦେଖିବା ପାଇଁ ବହୁତ ସୁନ୍ଦର ମୁଖ, ଶରତ ଚିତ୍ର ଚନ୍ଦ୍ରଭଳି ମୁଖ ତାଙ୍କର ସୁନ୍ଦର ରହିଛି, କିନ୍ତୁ ଶରତ ଚନ୍ଦ୍ର ଭଳି ମୁଖ ତାଙ୍କର ରହିଛି ରୂପ, କିନ୍ତୁ ତାଙ୍କ ହୃଦୟଟା କେତେ କଠିନ ପାଷାଣ। ଶରତ ପଦ୍ମ ଶରତ ପଦ୍ମ ସବ ବକ୍ତ୍ରମ, ଶରତ ପଦ୍ମ ଭଳି ତାଙ୍କର ଶରତ ଋତୁରେ ପଦ୍ମଟା ଫୁଟିଥିଲା ନା, ବର୍ତ୍ତମାନ ଚାଲିଗଲା ଆଉ ପଦ୍ମ ହେଉନି, ଭଗବାନ ସେବା ଲାଗୁଥିଲେ, ତେଣୁ ବକ୍ତ୍ରମ ତାଙ୍କ ବକ୍ତ୍ର ସେହିଭଳି ଭାବେ ରହିଛି ବହୁତ ସୁନ୍ଦର ମୁଖ, କିନ୍ତୁ ବଚଶ୍ଚ ଶ୍ରବଣ ତାଙ୍କର ବଚ ଅମୃତ ଭଳି ଶ୍ରୁତି ଶ୍ରବଣ କର୍ଣ୍ଣକୁ ବହୁତ ଅମୃତ ଭଳି ଲାଗିବ, କିନ୍ତୁ ହୃଦୟ କ୍ଷୀରୋଧ ହୃଦୟରେ କ୍ଷୀର ରହିଛି, ବ୍ଲେଡ୍ ରହିଛି, ଖଣ୍ଡା ରହିଛି ହୃଦୟରେ କ୍ଷୀରଧାରା ଭଗବାନ ସ୍ତ୍ରୀ ନା କେତେ ଚେଷ୍ଟ ସ୍ତ୍ରୀମାନଙ୍କୁ କିଏ ଜାଣିପାରିବ, କିନ୍ତୁ ଯେହେତୁ ସେ ପ୍ରତିଜ୍ଞା କରିଦେଇଛନ୍ତି, ତେଣୁ ଇନ୍ଦ୍ରହାର ଆଉ ଗୋଟେ ଅର୍ଥ ହେବ, ଇନ୍ଦ୍ରହାର କହିଲେ ଇନ୍ଦ୍ରକୁ ଯିଏ ହତ୍ୟା କରିବ, ଆଉ ଇନ୍ଦ୍ରହାର ଅର୍ଥ ହେଉଛି ଇନ୍ଦ୍ର ପ୍ରତି ଅନୁବର୍ତ୍ତୀନ ହେବ, ତେଣୁ ସେ ତାଙ୍କୁ ସେଇ ମନ୍ତ୍ର ଦେଇଥିଲେ କୁଶବ ମନ୍ତ୍ର, ଯାହା ପାଠ କରି ସେ ଗୋଟେ ପୁତ୍ର ପ୍ରାପ୍ତ ହୋଇଥିଲେ, ଇନ୍ଦ୍ର ଏଇଟା ଜାଣିଗଲେ, ତେଣୁ ଇନ୍ଦ୍ର ତାଙ୍କର ଆସି ସେବା କଲେ, ଛଦ୍ମ ବେଶରେ ସେବା କଲେ, ଦିତି ମଧ୍ୟ ଜାଣିପାରିଲେ ନାହିଁ ଇନ୍ଦ୍ର ବୋଲି, କାରଣ ଇନ୍ଦ୍ରକୁ ହତ୍ୟା କରିବାକୁ ସେ ପୁତ୍ର ପ୍ରାପ୍ତ ହେଉଛନ୍ତି, କିନ୍ତୁ ଯାହା ହେଉ ଏହିଭଳି ଭାବରେ ସେ ତାଙ୍କର ଥରେ ଗୋଟିଏ ବର୍ଷ କାଳ ସେ ବ୍ରତ କଲେ, ଆଉ କିଛି ଦିନ ଅଛି, ସେ ଯେଉଁ ସନ୍ଧ୍ୟାବେଳେ ବହୁତ ବିବଶ ହୋଇକରି ଶୋଇପଡ଼ିଥିଲେ, ଖାଦ୍ୟ ଗ୍ରହଣ କରିକି ହାତ ଗୋଡ଼ ନ ଧୋଇକି ଶୋଇପଡ଼ିଲେ, ଅସୁଚି ଅବସ୍ଥାରେ ଶୋଇପଡ଼ିଥିଲେ, ଇନ୍ଦ୍ର ତାଙ୍କୁ ଗର୍ବରେ ପ୍ରବେଶ କରି ତାଙ୍କୁ ହତ୍ୟା କରି ବଜ୍ରରେ ଗୋଟିଏ ବଜ୍ରରେ ଯେ ମାରିଲେ ସାତ ଖଣ୍ଡ ହୋଇଗଲେ, ସେ ଋତ କ୍ରନ୍ଦନ କରୁଛନ୍ତି, ସେ କହୁଛନ୍ତି ମା ତ ମା ତ କ୍ରନ୍ଦନ କରନା କର କ୍ରନ୍ଦନ କରନା, ଏଇଭଳି ଭାବରେ ପୁଣି ଆଉଥରେ ମାରିଲେ ସାତ ସତା ଅଣଚାଶ ହୋଇଗଲେ, ତେଣୁ ଭୟ ଆସିଗଲା ଇନ୍ଦ୍ରଙ୍କର, ସେ ଅଣଚାଶ ପୁତ୍ରକୁ ଆଣିକି ବସିକି ଆସିକି ଦିତିଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ଦିତି ସେତେବେଳେ ଜାଣିଲେ କଥା କହିଲେ ଠିକ୍ ଅଛି ତୁମେ ତାକୁ ନେଇଯାଅ ତୁମ ପାଖକୁ, ଅସୁର କୂଳରେ କାହିଁକି ରହିବେ, ସେ ଦେବତା କୂଳରେ ନେଇଯାଆନ୍ତୁ, ତେଣୁ ସେ ଦେବତା ସେ ଅଣଚାଶ ମୃତ କଥା ମରୁଦ ଗାଣି ସେ ଅଣଚାଶ ମୃତକୁ ନେଇକିରି ମହାବେଗୀ ଖୁବ୍ ବେଗ ହୁଡ଼ୁ ଇତ୍ୟାଦି ସବୁ ରହିଛୁ ସେଇଭଳି ଭାବରେ ଏଇସବୁ ମହାବାତ୍ୟା ସେଭଳି ବେଗରେ ନନ୍ଦଗୋଷ୍ଠୀ ଜିଘାଂଶୟା ନନ୍ଦଗୋଷ୍ଠୀ ହତ୍ୟା କରିଦା ବର୍ତ୍ତମାନ ଜିଘାଂଶୟା, କିନ୍ତୁ ସାବଧାନ ମଥୁରାକୁ ପ୍ରବେଶ କରିବ ନାହିଁ, ମଥୁରାରେ କଂସ ରହିଛନ୍ତି ସେ ଆମକୁ ଜିଜ୍ଞାସା କରିଦେବେ, ଏଇଭଳି ଭାବରେ ଏଥିରେ କହୁଛନ୍ତି। ବିଭ୍ରତ ସ୍ଥାନ ପ୍ରତ୍ୟାହ ବିଭ୍ରତ ସ୍ଥାନ ହଁ ଏଇଭଳି ଭାବରେ ବିଷ୍ଣୁ ବିଭ୍ରତ ସ୍ଥାନ ପ୍ରତ୍ୟାହ ଏଇଭଳି ଭାବେ ତାଙ୍କୁ ହତ୍ୟା କରିବା, ଏଠି ଆଉ ସରସ୍ୱତୀ ଅର୍ଥ କିଛି କରିନାହାନ୍ତି, ଯାହା ହଉ ଏଇଭଳି ଭାବରେ କହିକିରି ତେଣୁ ସମ୍ବର୍ତ୍ତକ ମେଘମାନେ ଯାଉଛନ୍ତି, କ'ଣ କରିବେ ମାଲିକ ଆଗା ଦେଲେ ନକଲେ ମଧ୍ୟ ଚାକିରି ପଳେଇବ, ତେଣୁ ଯିବାକୁ ପଡ଼ିବ, ତେଣୁ ଯାଉଛନ୍ତି ସରକାର କେଉଁଠି ସେ ଜାଗାଟା ଦେଖେଇଦେଲେ, ମ୍ୟାପ୍ ଦେଖେଇଦେଲେ, ଏଇଠି ଯିଏ GPS ଦେଖେଇଦେଲେ, ଏଇଠି ଏଇଠି ଯିଏ ବର୍ଷା କରିବ ଟାର୍ଗେଟ୍ ଦେଖେଇଦେଲେ, ତେଣୁ ସେମାନେ ଆସିଲେ ଆସିଲେ ଏବଂ ଇନ୍ଦ୍ର ମଧ୍ୟ ପଛେ ପଛେ ଯିବେ, ଏଇଭଳି ଭାବରେ ଇନ୍ଦ୍ର କହିସାରିଲା ପରେ ସୁଖଦେବ ଗୋସ୍ୱାମୀ କହିବେ ଅଷ୍ଟମ ଶ୍ଳୋକ କଥା ସୁଖଦେବ ଗୋସ୍ୱାମୀ କହିବେ। ତେଣୁ ଏଇ ସାତ ଶ୍ଳୋକ ଆମେ କଥା କହିଲେ, ତେଣୁ ଆମେ ପ୍ରଭୁ କହୁଥିଲେ ସେଟା ଆଉଥରେ କହିବା ପାଇଁ ରିପିଟ୍ କରିବା ପାଇଁ ଆମେ ଟିକେ ଆଉଥରେ କରିଦେବା। ସେ ଯେଉଁ ସରସ୍ୱତୀ ଅର୍ଥ ଯେଉଁ ଅର୍ଥ ହେଇଛି କେଉଁଟା ଶ୍ଳୋକ ଆପଣ କହୁଥିଲେ ସବୁ ପ୍ରଥମ ତିନି ନମ୍ବରଟା ନା ଶୀର୍ଷ ଯେଉଁ କହିଲେ ପଚିଶ ତିନି ନମ୍ବର ଶ୍ଳୋକରେ କହିଲେ ଆଉ ଶ୍ରୀମଦ ମହାତ୍ମ୍ୟମ ଗୋପାନାମ କାନୁନ କଷାମ କାନୁନ କଷାମ ଆର ଆଉ ଗୋଟେ ଅର୍ଥ ବିଭିନ୍ନ ଆଚାର୍ଯ୍ୟମାନେ ଟୀକା କରିଛନ୍ତି। ଆମକୁ ଗୋଟିଏ କଥା କହିଲେ କାନୁନ କଷାମ ଅର୍ଥ ମଧ୍ୟ ରହୁଛି କ'ଣ ନା ବନରେ ଯେଉଁମାନେ ବାସ କରୁଛନ୍ତି ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି। ବନରେ ଯେଉଁମାନେ ବାସ କରିବେ କେଉଁମାନେ ବନସ୍ତୁ ସାତ୍ତ୍ୱିକ ବାସ ଏକାଶକନ୍ଦ ପଚିଶ ଅଧ୍ୟାୟ ମଧ୍ୟ କୁହାଯାଇଛି ବନରେ ଯେଉଁମାନେ ରହିବେ ସେମାନେ ସାତ୍ତ୍ୱିକ ବ୍ୟକ୍ତି। ତେଣୁ ସେମାନେ ସାତ୍ତ୍ୱିକ ବ୍ୟକ୍ତି କ୍ରୋଧରେ କହିଲେ କ'ଣ କାନୁନ କଷାମ କହିଲେ ଦେଶ ତାଙ୍କର ଘର ତାଙ୍କର ନାହିଁ ଆମେ କେତେ ଅଳତା ପୁରୀରେ ରହିଛେ କେତେ ସୁନ୍ଦର ପୁରୀରେ ରହିଛେ ସେମାନେ ବ୍ରଜବାସୀ କ'ଣ ସେଇଟା ଆଦିବାସୀ ସବୁ ସେମାନେ ଆଦିବାସୀ ବଣେ ରହୁଛନ୍ତି। କିନ୍ତୁ ତାର ଆଉ ଗୋଟେ ଅର୍ଥ ମଧ୍ୟ ହେଉଛି ସେମାନେ ସାକ୍ଷୀକୁ ବାସ ଇଏ କ୍ରୋଧରେ ଏକଥା ଜାଣୁନାହାନ୍ତି କିନ୍ତୁ ସରସ୍ୱତୀ ଦେବୀ ସେ କଥାର ଅର୍ଥ ତ ଏଇଭଳିଆ କହୁଛନ୍ତି। ଆଉ ଶ୍ରୀମଦ ମହାତ୍ମ୍ୟ ଶ୍ରୀମଦ ଏଇଠି ଯେଉଁ ଐଶ୍ୱର୍ଯ୍ୟ କିଛି ହେଇଯାଇଛି ଏଥିରେ ଏ ମହାତ୍ମା ଦେଖ ଗୋପାଳନ କନନ କଷାମ କୃଷ୍ଣଙ୍କ ମଠ ଉପାସିତ ଏ ମଧ୍ୟବାସୀ ଏ କୃଷ୍ଣ ତାକୁ ଆଶ୍ରୟ କରି ଦେବାମେ ଚକ୍ରୁ ଦେବ ମେଳନ ଆମେ ଦେବତାମାନଙ୍କୁ ହେଳା କରିଦେଲେ ସିଏ ମର୍ତ୍ତ୍ୟବାସୀ କଥାରେ ପଡ଼ିକିରି ଦେବତାମାନଙ୍କୁ ହେଳା କରିଦେଲେ ଆର ଏଇଭଳି ଭାବରେ ଇନ୍ଦ୍ର ଚିନ୍ତା କରୁଛନ୍ତି ଏବଂ ସମ୍ବର୍ତ୍ତମାନ ମେଘମାନ ଏଇଭଳି ଭାବେ ବୁଝୁଛନ୍ତି। କିନ୍ତୁ ସରସ୍ୱତୀ ବି ଅଲଗା ବୁଝୁଛନ୍ତି ବର୍ତ୍ତମାନ ଏଇଭଳି ଭାବେ ବୁଝିବେ କ'ଣ ନା ଶ୍ରୀଶ ମଧୁ ବର୍ଷଶ୍ଚ ଶ୍ରୀ ଶ୍ରୀଶ ମଦ କହିଲେ ମଦର ଅର୍ଥ ଆଉ ଗୋଟେ ଅର୍ଥ ହେଉଛି ହର୍ଷ ଆନନ୍ଦ ମଦ ମୋଦ ମୋଦ କୁହାଯାଏ ନା ମୋଦ ମଦ କହିଲେ ହର୍ଷ ଏଇ ଯେଉଁ ଶ୍ରୀ ବା ଐଶ୍ୱର୍ଯ୍ୟରେ ସେମାନେ ଆନନ୍ଦିତ ହେଇକି ରହିଛନ୍ତି ଶ୍ରୀ ହର୍ଷଶ୍ଚ ମହାତ୍ମ୍ୟ ଚ ମଦର ଆଉ ଗୋଟେ ଅର୍ଥ ମଧ୍ୟ ହେଉଛି ମହାତ୍ମ୍ୟ ଏଠି ମଧ୍ୟ କହିବା ମଦ ମହାତ୍ମ୍ୟ ଏଇଟା ଦୁଇଟାକ ହେଉଛି ଦ୍ୱନ୍ଦ୍ୱ ସମାସରେ ଏକ ବଚନ କୁହାଯାଇଛି ଗୋଟେ ଶ୍ରୀମଦ ମହାତ୍ମ୍ୟ ଦୁଇଟା ଅଲଗା ଅଲଗା ଶବ୍ଦ କିନ୍ତୁ ଏଠି ଦୁଇ ବଚନ ହେବା କଥା ମହାତ୍ମୁ ହେବା କଥା ନର ନରୁ ନର ନା ନର ମହାତ୍ମୁ ହେବା କଥା କିନ୍ତୁ ଏକ ବଚନ କାହିଁକି ନା ଦ୍ୱନ୍ଦ୍ୱ ସମାସ ଏଇଟା ଦ୍ୱନ୍ଦ୍ୱ ସମାସରେ ଦୁଇଟାକୁ ଏକ ବଚନ ଧରାଯାଏ। ତେଣୁ ଶ୍ରୀମଦ ମହାତ୍ମା ଶ୍ରୀମଦ କହିଲେ ହର୍ଷ ଏତେ ଆନନ୍ଦ ହେଉଛନ୍ତି ଶ୍ରୀ ହର୍ଷ ତାଙ୍କର ଶ୍ରୀମଦ ତାଙ୍କର ହର୍ଷ ମଧ୍ୟ ଶୋଭନୀୟ ମଦ ମାନେ ସେଇଟା ମଧ୍ୟ ମଦର ଆଉ ଗୋଟେ ହେଉଛି ହର୍ଷ ସେଇଟା ମଧ୍ୟ ଶୋଭନୀୟ ଶ୍ରୀ ଶୋଭନୀୟ ତାଙ୍କର ହର୍ଷ ଏବଂ ମହାତ୍ମ୍ୟ ଚ ତାଙ୍କର ମହାତ୍ମା ମଧ୍ୟ ସେହିଭଳି ଭାବରେ ଶୋଭନୀୟ ଗୋପାନା ମନ କେତେ ଶୋଭନୀୟ କେତେ ଶୋଭା ପାଉଛନ୍ତି ଦେଖ ତାର ଅର୍ଥ ହେଉଛି ଏଇଟା କେତେ ଶୋଭା ପାଉଛନ୍ତି ତାଙ୍କର ହର୍ଷ ଭଗବାନଙ୍କ ଭକ୍ତ ସେମାନେ ସେମାନେ ସବୁବେଳେ ମଦ କହିଲେ ହର୍ଷରେ ରହୁଛନ୍ତି ଆନନ୍ଦିତ ରହୁଛନ୍ତି ଆନନ୍ଦାନୁଭୂତି ବର୍ଦ୍ଧନ ଆନନ୍ଦ ବଢ଼ି ବଢ଼ିକା ଯାଉଛି ଏବଂ ମହାତ୍ମା ତାଙ୍କର ଦେଖ କିଛି ମହାତ୍ମା ଭଗବାନ ଭକ୍ତ ସେମାନେ ମହାତ୍ମା ସେମାନେ ଅନନ୍ୟ କ'ଣ ଯେ ସେମାନେ ମହାତ୍ମା ମହାତ୍ମା ଦୈବିକ ପ୍ରକୃତି ମାସିତା ଏମାନେ ମହାତ୍ମା ସେମାନେ ତେଣୁ ତାଙ୍କର ମହାତ୍ମା ଆମେ କ'ଣ ଜାଣିବା ଗୋପାନା କାନୁନ କଷା ବ୍ରଜରେ ରହୁଛନ୍ତି କାନନ କାନନ କହିଲେ କାନନ ଫରେଷ୍ଟା ଏସବୁ ରହିଛି କାନନ ଭଗବାନ କହିଲେ ନା ରାମଚନ୍ଦ୍ର ପଟ କହିଲେ ଗୋଟେ ଶ୍ରେଷ ଅଳଙ୍କାରରେ ଚିଠି ଲେଖିଦେଲେ ଆମେ ପଢ଼ୁଥିଲେ ସ୍କୁଲରେ ଯେତେବେଳେ ଆସିଲେ କିଏ ସେ ପଣ୍ଡା ରାମଚନ୍ଦ୍ରଙ୍କୁ କହିଲେ ପ୍ରଭୁ ଆପଣ ଭଳି ସୁନ୍ଦର ପୁରୁଷ ମୋ ଭଳି ସୁନ୍ଦର ନାରୀ ତେଣୁ ଆମେ ଦୁଇ ଜଣ ସଙ୍ଗ ହେବା ସଙ୍ଗ କରିବା ଏବଂ ଭଗବାନ କହିଲେ ନା ମୁଁ ଏକ ବ୍ରତ ଏକ ପତ୍ନୀ ବ୍ରତ ନେଇଛି ମୁଁ ଆଉ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବି ନାହିଁ ଦେଖ ମୋର ସାନ ଭାଇ ଅଛି ସେଠି ତାକୁ ଯାଅ ମୁଁ ଗୋଟେ ଲେଖିଦେଉ ଚିଠି ଗୋଟେ ଲେଖିଦେଉ ସିଏ ତାଙ୍କୁ ଗ୍ରହଣ କରିବେ ସେ ବି ତାଙ୍କ ସ୍ତ୍ରୀ ଛାଡ଼ିକିରି ଆସୁଛନ୍ତି ସେ କ'ଣ ଲେଖିବେ ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଦୋଷାକୁ ବିହର କାନନ କରି ଆଲି ଗାନନ୍ତୁ କାନନ କାନନରେ ବିଶେଷ ବିହର କର ଚାଲ କିନ୍ତୁ ଲକ୍ଷ୍ମଣ ଦେବ ବୁଝିଲେ ତାର ଅର୍ଥ କାନନ ଦିହର ବିଶେଷଭାବେ ହରଣ କର କାରଣ ନାକ ସବୁ ହରଣ କର ସେଇଭଳି ଭାବରେ ଯାହା ହଉ ଏ କାନ କଷା ବଣରେ ରହୁଛନ୍ତି ମାନେ ଉପସା ବଣରେ ରହୁଛନ୍ତି ବଣସ୍ତ ସାତ୍ୱିକ ବାସ ମାନେ ସାତ୍ୱିକ ଅବସ୍ଥାରେ ଅଛନ୍ତି ଦେବତାମାନେ ମଧ୍ୟ ସତ୍ୟ ଗୁଣରେ ଅଛନ୍ତି ବୃଦ୍ଧଙ୍କ ଅଛନ୍ତି ସତ୍ୟତା ଦେବତାମାନେ ମଧ୍ୟ ସତ୍ୟ ଗୁଣରେ କିନ୍ତୁ ଯେହେତୁ ତାଙ୍କ କ୍ରୋଧ ଆସିଯାଇଛି ତାଙ୍କର ସତ୍ୟଗୁଣ ବର୍ତ୍ତମାନ ଲୋପ ହୋଇଯାଇଛି ରଜଗୁଣ ବଢ଼ିଯାଇଛି ରଜତମ ଗୁଣ ବଢ଼ିଯାଇଛି କୃଷ୍ଣ ମଧ୍ୟ ମର୍ଯ୍ୟ ମର୍ତ୍ୟ ଗୀତା କୃଷ୍ଣ ଏ କୃଷ୍ଣ ମର୍ତ୍ୟବାସୀ ବ୍ୟକ୍ତିର ଆଶ୍ରୟ ନେଇକି ସେମାନେ ମୋର ଯେଉଁ ଅବହେଳା କଲେ ଆ ଦ୍ୱାରା ପ୍ରକୃତରେ ମର୍ଯ୍ୟ ମର୍ତ୍ୟ ହିତମ ଦେବସ୍ୟ ଆମର ହିତ କରିବି ବର୍ତ୍ତମାନ ମମ ଦୁଷ୍ଟସ୍ୟ ହେଳନ ମୋର ହେଳା କଲେ ପୂଜା କଲେ ନାହିଁ ମୋ ଭଳି ଦୁଷ୍ଟ ବ୍ୟକ୍ତିର ଅବହେଳା କରିଛନ୍ତି ଠିକ୍ କରିଛନ୍ତି ଦେବ ହେଳନ ମୁଁ ଗୋଟେ ଦୁଷ୍ଟ ବ୍ୟକ୍ତି ମୋତେ କାହିଁକି ମୋର ପୂଜା କରିବେ ସେ ଭଗବାନ ଭକ୍ତ ସେମାନେ ମୋର କାହିଁ କରିବେ ସରସ୍ୱତୀ ଅର୍ଥ ଇନ୍ଭାର କରୁଛନ୍ତି ସବୁ ଭାଗବତ ଯେତେ ଶ୍ଳୋକ ଅଛନ୍ତି ଯେଉଁଠି ଭଗବାନଙ୍କୁ ଗାଳି ଦିଆଯାଇଛି ବା ଏଭଳି ଭାବରେ ବିଭିନ୍ନ ସ୍ଥାନରେ ତାର ଅର୍ଥ ସରସ୍ୱତୀ କରିଛନ୍ତି ଯେଉଁଟାକି ଭଗବାନଙ୍କ ସ୍ତୁତିରେ ପରିଣତ କରିଛନ୍ତି ଶିଶୁପାଳ ଏଇଟା ଗୋଟେ ଗଲା ଶିଶୁପାଳ କହିବ ବର୍ଣ୍ଣାଶ୍ରମ କ'ଣ ତାଙ୍କର କୌଣସି ବର୍ଣ୍ଣ ବା କୌଣସି ଆଶ୍ରମ ନାହିଁ ବର୍ଣ୍ଣାଶ୍ରମ କ'ଣ ତାଙ୍କର ଏମିତିକି ସର୍ବେ ଗୁଣୀ କୌଣସି ତାଙ୍କର ଭଲ ଗୁଣ ବି ନାହିଁ ଦଶରଥ ସ୍କନ୍ଦ ସେଇଟା କେଉଁଠି ଅଛି ଚଉସ୍ତରୀ ଅଧ୍ୟାୟରେ ଏଇଟା ଅଛି ଶ୍ଳୋକରେ ତାଙ୍କର କୌଣସି ବର୍ଣ୍ଣ ନାହିଁ କେଉଁ ବର୍ଣ୍ଣରେ ସିଏ ଭଗବାନ କେଉଁ ବର୍ଣ୍ଣରେ ଯିବେ ବର୍ଣ୍ଣାଶ୍ରମ ତାଙ୍କର କୌଣସି ବର୍ଣ୍ଣ ଆଶ୍ରମ ନାହିଁ ଇଏ ପୂଜ୍ୟ ହେବେ ତାର ଅର୍ଥ ହେଉଛି ଏଇଟା କିନ୍ତୁ ସରସ୍ୱତୀଙ୍କୁ ଅର୍ଥ କରୁଛନ୍ତି କ'ଣ ନା ସେ କେଉଁ ବର୍ଣ୍ଣର ସେ ତ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ବର୍ଣ୍ଣାଶ୍ରମ କୂଳ ପେଗା ତାଙ୍କର କୌଣସି ବର୍ଣ୍ଣ ନାହିଁ କୌଣସି ଆଶ୍ରମ ନାହିଁ କୌଣସି କୂଳ ନାହିଁ ସବୁ କେତେବେଳେ କହୁଛନ୍ତି ବସୁଦେବ ପୁତ୍ର କେତେବେଳେ କହୁଛନ୍ତି ନଗର ପୁତ୍ର କେଉଁ କୂଳ ସେ ବର୍ଣ୍ଣ କେଉଁଠି ବଡ଼ କେଉଁ କ୍ଷେତ୍ରରେ ଯାଉଛନ୍ତି ନା ପଇସାରେ ଯାଉଛନ୍ତି ନା କେଉଁଥିରେ ଯାଉଛନ୍ତି ସେ କେଉଁ ଆଶ୍ରମ ସେ ରହିଛନ୍ତି ଏ ବ୍ରହ୍ମଚାରୀ ଯାଇକି ଶହେ କୋଟି ଗୋଟିକ ହ୍ରାସ କଲେ ବର୍ଣ୍ଣାଶ୍ରମ କୂଳପେତା କୌଣସି କୂଳ ମଧ୍ୟ ନାହିଁ ବେଦ କିଛି ନାହିଁ ତାଙ୍କର ସର୍ବଧର୍ମ ଭୟ ସୁଦ୍ଧା ପଚାରିଲେ ପରୀକ୍ଷିତ ନା ଭଗବାନ କାହିଁକି ଏଭଳି ଅଧର୍ମ କଲେ ଯୁଗସୁଦ୍ଧ ନିନ୍ଦନୀୟ କର୍ମ କଲେ ଧର୍ମ ରକ୍ଷା କରିବା ପାଇଁ ଆସିଲେ ଏଭଳି ଭାବରେ ଅଧର୍ମ କଲେ କାହିଁକି ସର୍ବଧର୍ମ ଭୟ ସୁଦ୍ଧା ସର୍ବଧର୍ମ ତ୍ୟାଗ କରିଦେଲେ ସିଏ ଭଗବାନ ଯେମିତି କହୁଛନ୍ତି ଆମକୁ ତୁମେ ସର୍ବଧର୍ମ ଭଗବାନ ତ ସେଇଭଳିଆ ସର୍ବଧର୍ମ ତ୍ୟାଗ କରିଛନ୍ତି ସର୍ବଧର୍ମ ବହିଷ୍କୃତ ଶୈରେ ମର୍ତ୍ତି ସିଏ ମନ ଇଚ୍ଛା ଯାହାହେଲା ସେଟା କରେ ମୋ ସ୍ତ୍ରୀକୁ ନେଇଗଲେ ମୁଁ ବାହାରିଥାନ୍ତି ରୁକ୍ମିଣୀକୁ ମୁଁ ଯାଇଥିଲି ଦୁଲା ହେଇକି ଯାଇଥିଲି ମୋ ସ୍ତ୍ରୀକୁ ନେଇଗଲେ ସ୍ତ୍ରୀ ଯାଇଥିଲା ଶିବଜୀଙ୍କ ପ୍ରାର୍ଥନା କରିବା ପାଇଁ ସେ ପ୍ରାର୍ଥନା କରୁଥିଲେ ମୁଁ ତାଙ୍କ ସ୍ୱାମୀ ହେବି ବୋଲି କିନ୍ତୁ ମୋ ସ୍ତ୍ରୀକି ନେଇଗଲେ ଶୈରେ ମର୍ତ୍ତି ଯାହା ଚାହିଁବ ସେ କରିବ ସେଟା ସେ ଲୋକଟା ଗୁଣେଇକିନା କୌଣସି ଭଲ ଗୁଣ ବି ଥାଆନ୍ତା ତାକୁ ପୂଜା କରିଥାନ୍ତେ ଶ୍ରେଷ୍ଠ ପୂଜା କରିଥାନ୍ତେ ତାହେଲେ ଚଳିଥାନ୍ତା କୌଣସି ଗୁଣ ତ ନାହିଁ ଟିକିଏ ବି ଭଲ ଗୁଣ ନାହିଁ ଏବଂ ପର୍ଯ୍ୟାୟ କଥା ଭାବନ୍ତି ସେ କେମିତି ଶ୍ରେଷ୍ଠ ଆସେ ଶ୍ରେଷ୍ଠ ପୂଜିତ ହେବେ ପୂଜ୍ୟ ହେବେ କେମିତି ତାର ଅର୍ଥ ସରସ୍ୱତୀ କରିଛନ୍ତି କେମିତି ସିଏ ତାଙ୍କର ସ୍ତୁତି ହେଇଛି ଭଗବାନଙ୍କ ସ୍ତୁତି ହେଇଛି ଏ ମାଧ୍ୟମରେ ଏଇଭଳି ଭାବରେ ଭାଗବତ ସବୁ ଶ୍ଳୋକ ଅଛନ୍ତି ଯାହା ହଉ ଆମର ସମୟ ହେଇଯାଇଛି ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରବକୁନ୍ଦ କି ଗୌରବ ଆନନ୍ଦେ।